ତେଣୁ ସେ ଗଦା ହସ୍ତରେ ଯୁଦ୍ଧ ଅନୁସରଣ କରି ଭାଇକୁ ସନ୍ତୁଷ୍ଟ କରିବା ପାଇଁ ସମଗ୍ର ବ୍ରହ୍ମାଣ୍ଡରେ ପରିଭ୍ରମଣ କରିବାକୁ ଲାଗିଲା। ମହାଭାରତରେ କୁହାଯାଉଛି ବ୍ରହ୍ମାଣ୍ଡର ସବୁକିଛି ବସ୍ତୁ ସୁୟ ଇନ୍ଦ୍ର ପ୍ରୀତି ଅର୍ଥେ ବ୍ୟବହାର କରିବା ପାଇଁ ଅସୁର ଚାହେଁ ଏବଂ ତଦନୁଯାୟୀ ତା'ର ସମସ୍ତ ବଂଶର ଲୋକମାନଙ୍କୁ ଭାଇ ବନ୍ଧୁ କୁଟୁମ୍ବମାନଙ୍କୁ ତାଲିମ ଦେବାର ମନୋବୃତ୍ତି ପୋଷଣ କରେ। କିନ୍ତୁ ଦେବଭାବପନ୍ନ ବ୍ୟକ୍ତିଗଣଙ୍କର ମନୋବୃତ୍ତି ହେଉଛି ଜଗତର ସବୁ ବସ୍ତୁକୁ ଭଗବାନଙ୍କ ସେବାରେ ବିନିଯୋଗ କରିବା। ନିଜେ ହିରଣ୍ୟକଶିପୁ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ଏବଂ ସେ ତା'ର ସାନ ଭାଇ ହିରଣ୍ୟକଶିପୁକୁ ତଦ୍ରୁପ ଶକ୍ତିଶାଳୀ କରି ଗଢ଼ିଲା, ଯେପରି ସେ ଯୁଦ୍ଧ କର୍ମରେ ତାକୁ ସାହାଯ୍ୟ କରିବ ଏବଂ ଯେତେଦୂର ରାଜା ସମଗ୍ର ଜଗତ ଉପରେ ପ୍ରଭୁତ୍ୱ ବିସ୍ତାର କରି ସବୁକୁ ଉପଭୋଗ କରିବ। ଯଦି ସମ୍ଭବ ସମଗ୍ର ବ୍ରହ୍ମାଣ୍ଡକୁ ଚିରନ୍ତନ ଭାବେ ଶାସନ କରିବାକୁ ଇଚ୍ଛା କଲା। ଏହା ହେଉଛି ଅସୁରମାନଙ୍କ ମନୋବୃତ୍ତି ଓ କାର୍ଯ୍ୟକଳାପ। ओम ज्ञान ज्ञानस्य ज्ञानमिन्द्राय चक्षुर्मिलितं तस्मै या श्रीराधामूर्ति। तेणु ये नामकरण सेरेमनी बर्तन चलती नामकरण हिरण्यक्ष हिरण्यकशिप हिरण्य कहले सुवर्ण। तेणु दुई जनकर हिरण्य दरकार सुवर्ण ତେଣୁ ଜଣଙ୍କୁ ସାନ ଭାଇକୁ ନାମ ରଖାଗଲା ହିରଣ୍ୟକଶିପୁ, ବଡ଼ ଭାଇ ହେଲେ ହିରଣ୍ୟାକ୍ଷ। ବଡ଼ ଭାଇ ହେଲେ ହିରଣ୍ୟକଶିପୁ, ସାନ ଭାଇ ହେଲେ ହିରଣ୍ୟାକ୍ଷ। କିନ୍ତୁ ପ୍ରକୃତରେ ବଡ଼ ଭାଇ ହେବା କଥା ହିରଣ୍ୟାକ୍ଷ, ଯାହା ହେଉ ତାଙ୍କର ଗଣନା ଅନୁସାରେ ହିରଣ୍ୟାକ୍ଷ ବର୍ତ୍ତମାନ ସାନ ଭାଇ ଅନୁଜ ହୋଇଗଲେ। ହିରଣ୍ୟାକ୍ଷ ଅନୁଜସ୍ତସ୍ୟ ହିରଣ୍ୟାକ୍ଷ, ହିରଣ୍ୟ ଉପରେ ସୁବର୍ଣ୍ଣ ଉପରେ ଅଖି ଆଖି ତାଙ୍କର ଚକ୍ଷୁ ଆମକୁ ଭଗବାନ ଦେଇଛନ୍ତି ଭଗବାନଙ୍କର ରୂପ ଦର୍ଶନ କରିବା ପାଇଁ। ଏସବୁ ବିଭିନ୍ନ ପ୍ରକାର ଯେଉଁ ରୂପ ସବୁ ରହିଛି ହିରଣ୍ୟ ଭିତରେ, ଯେତେ ମୂଲ୍ୟବାନ ପଥର ସବୁ ରହିଛି, ଏ ପଥର ପ୍ରତି ସାଧାରଣ ଭାବରେ ସମସ୍ତଙ୍କର ଚକ୍ଷୁ ଆକର୍ଷିତ ହେବ। ବିଶେଷ ଭାବରେ ସ୍ତ୍ରୀ ଲୋକମାନଙ୍କର ଯଦି ରହିବା ସୁବର୍ଣ୍ଣ ବା କିଛି ଏଇଗୁଡ଼ିକ ମୂଲ୍ୟବାନ ଧାତୁ ରହିଛି, ଯଦି ସ୍ତ୍ରୀ ଲୋକମାନେ ଦେଖିଦେବେ ତାହେଲେ ତାଙ୍କର ଆକର୍ଷଣ ବେଶୀ ଆସିବ, ସେମାନେ ବେଶୀ ଆକର୍ଷିତ ହୁଅନ୍ତି। ଏହି ପ୍ରସଙ୍ଗରେ ଭାଗବତ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଜଣେ ରାଜା ଥିଲେ ସୂର୍ଯ୍ୟବଂଶରେ, ଚ୍ୟବନ ଋଷି, ଚ୍ୟବନ ଋଷି ନୁହଁ, ତାଙ୍କ ନାଁ ହେଉଛି ସୁକନ୍ୟା, କନ୍ୟାଙ୍କ ନାମ ହେଉଛି ସୁକନ୍ୟା, ପିତାଙ୍କ ନାମ ହେଉଛି, ସେ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ ଥରେ ଯାଇଥିଲେ ମୃଗୟାକୁ, ମୃଗୟାକୁ ଯାଇଥିଲେ। ଇଏ ଯେଉଁ ତାଙ୍କର ଦଶ ପୁତ୍ର ସେ କ'ଣ ତାଙ୍କ ନାଁ ସବୁ, ଇକ୍ଷ୍ୱାକୁ, ମୃଗ, ସର୍ଜାତି, ବିଷ୍ଣୁ, ଦୁଷ୍ଟ, ପାରୁଶବ, ପରୁଶବା, ନରିଶ୍ଚନ୍ଦ, ଋଷଦ୍ରଂଶ, ନବରଂଶ, କବିନ ବିଭୁ, ଏମାନେ ହେଉଛନ୍ତି ତାଙ୍କର ବୈବସ୍ୟମାନଙ୍କର ବିବସ୍ଥାନ ସୂର୍ଯ୍ୟବଂଶରେ ଏମାନେ ସବୁ ଆସୁଛନ୍ତି। ତାଙ୍କର ଏମାନେ ଦଶ ପୁତ୍ର, ପ୍ରସିଦ୍ଧ ପୁତ୍ର ଇକ୍ଷ୍ୱାକୁ ହେଉଛନ୍ତି ପ୍ରସିଦ୍ଧ। ତେଣୁ ସେହିଭଳି ଭାବରେ ସର୍ଜାତି ଯିଏ ଥିଲେ, ସର୍ଜାତି ତାଙ୍କର କନ୍ୟା ସୁକନ୍ୟା, ସେ ସର୍ଜାତି ଥରେ ଯାଇଛନ୍ତି ଶିକାରକୁ, ରାଜା ତାଙ୍କର କନ୍ୟା ଚାହିଁଲେ ମଧ୍ୟ ଯିବା ପାଇଁ, ତେଣୁ କନ୍ୟା ଗଲେ ଗୋଟେ ଆଶ୍ରମକୁ ଯାଇଛନ୍ତି, ଚ୍ୟବନମୁନିଙ୍କର ଆଶ୍ରମ। ଚ୍ୟବନପ୍ରାସ ବିଷୟରେ ଆମେ ଭଲ ଭାବରେ ଜାଣିଛେ, ସେ ଚ୍ୟବନମୁନିଙ୍କର ନାମରେ ନାମ ହିଁ ଚ୍ୟବନପ୍ରାସ ଆସିଛି। ତେଣୁ ଚ୍ୟବନମୁନିଙ୍କର ଆଶ୍ରମରେ ଯେତେବେଳେ ଯାଇ ପହଞ୍ଚିଲେ, ସବୁ ସୈନ୍ୟମାନଙ୍କ ସହିତ ରାଜା ଆଶ୍ରମ ନେଇଛନ୍ତି, ସେ କନ୍ୟା ସୁକନ୍ୟା, ସେ ସୁନ୍ଦର କନ୍ୟା। କିନ୍ତୁ ସୁନ୍ଦର କନ୍ୟା ହେଲେ ମଧ୍ୟ ସ୍ତ୍ରୀ ଲୋକମାନଙ୍କୁ ଯେଉଁ ଆକର୍ଷଣ ରହିଛି ହିରଣ୍ୟ ପ୍ରତି ବା ମୂଲ୍ୟବାନ ପଥର ପ୍ରତି, ସେ ଆକର୍ଷିତ ହୋଇକରି ଗୋଟେ ଦେଖିଲେ ଉଇଉଙ୍କା ଭଳିଆ ରହିଛି, ତା ଦେହରେ ଗୋଟେ ମଣିମଣି ଚିକ୍ ଚିକ୍ କରୁଛି, ତେଣୁ ତାଙ୍କ ଲୋଭ ହେଲା। ତେଣୁ ସେ କ'ଣ କଲେ ନା ଗୋଟେ କଣ୍ଟା ଧରି ଫୁଟେଇ ଦେଲେ କ'ଣ ବୋଲି ପାଇବା ପାଇଁ, ତେଣୁ ସେଠୁ ରକ୍ତ ବାହାରିଲା। ତେଣୁ ଏଇଟା ଯେତେବେଳେ ଦେଖିଲେ ସେ କନ୍ୟା, ତେଣୁ ସେ ଭୟ କରିକିରି ପଳାଇଗଲେ। ଏଣେ ସମସ୍ତ ରାଜା ଏବଂ ଅନ୍ୟ ଯେତେ ସବୁ ସୈନ୍ୟମାନେ ସବୁ ଆସିଛନ୍ତି, ସମସ୍ତଙ୍କର ସବୁ ପରିସ୍ରା ଇତ୍ୟାଦି ସବୁ ରୋଧ ହୋଇଗଲା, ଆଉ ନିର୍ଗତ ହେଲା ନାହିଁ। ତେଣୁ ସମସ୍ତେ ଅଣନିଶ୍ୱାସୀ ଅନୁଭବ କଲେ, ତ ରାଜା ମଧ୍ୟ ସେଇଟା ଅନୁଭବ କଲେ। ତେଣୁ ସେ ଜାଣିପାରିଲେ ଯେ ପ୍ରକୃତରେ କିଛି ଗୋଟାଏ ଅପରାଧ ହୋଇଛି। ଆଶ୍ରମ ସ୍ଥାନ ଧାମ, ଧାମବାସ ଯେଉଁମାନେ କରିବେ ଧାମର ମଧ୍ୟ ରହିଛି ଅପରାଧ ସବୁ ରହିଛି, ଧାମ ଅପରାଧ ରହିଛି, ଇଏ ମଧ୍ୟ ଗୋଟେ ଧାମ, ଜଗନ୍ନାଥଙ୍କର ଧାମ ଇଏ ଏଇଠୁ ଆରମ୍ଭ ହୋଇଛନ୍ତି। ତେଣୁ ଧାମ ଅପରାଧ ବିଷୟରେ ସର୍ଜାତି ଜାଣିଥିଲେ, ତେଣୁ ସିଏ ପଚାରିଲେ କିଏ ଅପରାଧ କରିଛ, କ'ଣ କରିଛ କୁହ, କିନ୍ତୁ କେହି କିଛି କହୁନଥିଲେ। ତା'ପରେ ବାଧ୍ୟ ହୋଇକରି କନ୍ୟା କହିଲେ ଏଇଭଳି ଭାବରେ ଯେ ସିଏ ଯେତେବେଳେ ଗୋଟେ କଣ୍ଟାଟେ ଫୁଟେଇ ଦେଇଛନ୍ତି ସେଥିରୁ ରକ୍ତ ବାହାରିଛି, ଉଇଙ୍କା ଭଳିଆ ରହିଥିଲା। ତେଣୁ ରାଜା ଜାଣିପାରିଲେ ଯେ କିଛି ଅପରାଧ ହୋଇଯାଇଛି। ତେଣୁ ସେ ପ୍ରକୃତରେ ସିଏ ହେଉଛନ୍ତି ଚ୍ୟବନ ଋଷି। ଚ୍ୟବନ ଋଷି ସେଠି ଧ୍ୟାନ କରୁଥିଲେ, ତାଙ୍କର ଉଙ୍କା ହୋଇଯାଇଛି, ତାଙ୍କ ଶରୀର ବାହାରେ ଚାରିପଟେ ଉଙ୍କା ହୋଇଯାଇଛି, ତେଣୁ ତାଙ୍କର ଚକ୍ଷୁଟା ଚିକ୍ ଚିକ୍ କରୁଥିଲା, ତେଜ ରହିଛି ତାଙ୍କର, ସାଧୁଙ୍କର ତେଜ ରହିଛି। ତେଣୁ ସେ ଚକ୍ଷୁକୁ ଯେତେବେଳେ ପୋଡ଼ି ଦେଇଛନ୍ତି ସେତେବେଳେ ତାଙ୍କର ଚକ୍ଷୁରୁ ଲୋକ ବାହାରିଛି, ତେଣୁ ରାଜା ଯାଇ କ୍ଷମା ପ୍ରାର୍ଥନା କଲେ। ତେଣୁ ଚ୍ୟବନ ଋଷି ପଚାରିଲେ ତୁମର କନ୍ୟାଙ୍କର ବୟସ କେତେ, ଯେତେବେଳେ ପଚାରିଦେଲେ ରାଜା ଜାଣିପାରିଲେ ବୋଧେ ଋଷି ଚାହୁଁଛନ୍ତି ବିବାହ କରିବେ। ଚ୍ୟବନ ଋଷି ବୃଦ୍ଧ ହୋଇଯାଇଛନ୍ତି, କିନ୍ତୁ ଯେହେତୁ ସେ ଅପରାଧ କରିଯାଇଛନ୍ତି ତେଣୁ ତାଙ୍କର କନ୍ୟାଙ୍କୁ ତାଙ୍କୁ ବିବାହ ଦେଲେ, ଚ୍ୟବନ ଋଷିଙ୍କୁ ବିବାହ ଦେଲେ। ବିବାହ କଲା ପରେ ରାଜା ଫେରିଯାଇଛନ୍ତି, ତାଙ୍କର ରାଜ୍ୟକୁ ଫେରିଯାଇଛନ୍ତି। ସେହି ସମୟରେ ଏ ଚ୍ୟବନ ଋଷି ବୃଦ୍ଧ, କିନ୍ତୁ ଇଏ ହେଉଛନ୍ତି ଯୁବତୀ ସୁକନ୍ୟା, କିନ୍ତୁ ତଥାପି ଯେତେବେଳେ ତାଙ୍କ ସହିତ ବିବାହ ହୋଇଛି ସେତେବେଳେ ସେ ତାଙ୍କର ସ୍ତ୍ରୀ ଧର୍ମ ଅନୁସାରେ ଯେଭଳି ସେବା କରିବା କଥା ସେଭଳି ସବୁ ସେବା କରୁଛନ୍ତି। ଥରେ ଚ୍ୟବନ ଋଷି ପ୍ରସିଦ୍ଧ ଥିଲେ, ତାଙ୍କର ସବୁ ଯୁଗ ସିଦ୍ଧି ଥିଲା, ତେଣୁ ଥରେ ଦେବତାମାନଙ୍କର ଯେ ବୈଦ୍ୟ ଯେଉଁ ଅଶ୍ୱିନୀ କୁମାର ଦୁଇଜଣ ଆସିଲେ। ଅଶ୍ୱିନୀ କୁମାର ଯେହେତୁ ସେ ବୈଦ୍ୟ, ଏଠି ଆମର ମାନବ ସମାଜରେ ଜଣେ ବୈଦ୍ୟ ହେଲେ ବା ଡାକ୍ତର ହେଲେ ତାଙ୍କୁ ବହୁତ ପ୍ରଶଂସା, କିନ୍ତୁ ଦେବ ସମାଜରେ ଜଣେ ଡାକ୍ତରମାନେ ସେ ହେଉଛନ୍ତି ଶୂଦ୍ର ନୀଚ ଶ୍ରେଣୀର, ତେଣୁ ଇନ୍ଦ୍ର ଆଦି ଦେବତାମାନେ ତାଙ୍କୁ ଏକ ସାଙ୍ଗରେ ବସି ଯେଉଁ ଯଜ୍ଞ ଭାଗ ନେବା ପାଇଁ ଆଲାଉ କରୁନଥିଲେ। ତେଣୁ ସେ ଆସି ପ୍ରାର୍ଥନା କଲେ ଚ୍ୟବନ ଋଷିଙ୍କୁ, କହିଲେ ମୋତେ ଏଇ ଯଜ୍ଞ ଭାଗ ମିଳୁ, ଯଜ୍ଞ ଭାଗ ମିଳିବା ପାଇଁ ମଧ୍ୟ ସେ ଆଲାଉ କରୁନଥିଲେ। ତେଣୁ ଚ୍ୟବନ ଋଷି କହିଲେ ଠିକ୍ ଅଛି, ମୁଁ ତୁମକୁ ଦେବି ଯଜ୍ଞ ଭାଗ ପ୍ରଦାନ କରିବି, ତା ପ୍ରତିବଦଳରେ ମୋର ମୋତେ ଯୌବନ ପ୍ରଦାନ କର, ମୋର ସ୍ତ୍ରୀ ଯୁବତୀ ମୁଁ ବୃଦ୍ଧ ହୋଇକି ରହିଛି ତେଣୁ ମୋତେ ଯୌବନ ପ୍ରଦାନ କରିବ। ତେଣୁ ସେ ରାଜି ହୋଇଗଲେ। ତେଣୁ ଯାହା ହେଉ, ଚ୍ୟବନ ଋଷି ଯଜ୍ଞ ମାଧ୍ୟମରେ ତାଙ୍କର ଯେଉଁ ଶକ୍ତି ଥିଲା ସେ ଯଜ୍ଞର ଭାଗ ପ୍ରଦାନ କଲେ ଏଇ ଅଶ୍ୱିନୀ କୁମାରଙ୍କୁ। ତେଣୁ ପ୍ରତିବଦଳରେ ଅଶ୍ୱିନୀ କୁମାର ଗୋଟେ କୁଣ୍ଡ ତିଆରି କଲେ, ଯେଉଁ କୁଣ୍ଡରେ ସବୁ ସଞ୍ଜୀବନୀ ସବୁ ପକାଇଲେ, ଔଷଧି ସବୁ ପକାଇଲେ, ଏବଂ ତିନି ଜଣ ଯାକ ଦୁଇ ଅଶ୍ୱିନୀ କୁମାର ଏବଂ ଚ୍ୟବନ ଋଷି ବୃଦ୍ଧ ଚ୍ୟବନ ଋଷିଙ୍କୁ ଧରି ତା ଭିତରେ ପ୍ରବେଶ କଲେ। ତେଣୁ ତା ଭିତରେ ଯେତେବେଳେ ବାହାରି ପଡ଼ିଛନ୍ତି ସେମାନେ ତିନି ଜଣ ଯାକ ଯୁବକ ହୋଇ ରହିଛନ୍ତି, କିଏ ଚ୍ୟବନ କିଏ ଅଶ୍ୱିନୀ କେହି ଜାଣିହେଉନି। ତେଣୁ ତାଙ୍କ ଭିତରୁ କହିଲେ ଜଣେ, ତାଙ୍କର ସୁକନ୍ୟାଙ୍କୁ କହିଲେ, ଏ ଦେବୀ ତୁମର ଯେଉଁ ସ୍ୱାମୀଙ୍କୁ ତୁମେ ବାଛିନିଅ ଆମ ଭିତରୁ କିଏ। ତେଣୁ ସେ ଜାଣିପାରିଲେ ନାହିଁ ଏଭଳି ରହିଛି ଔଷଧର କରାମତି, ଯୁବକ ବୃଦ୍ଧକୁ ମଧ୍ୟ ଯୁବକ କରିଦେବ। ଆମର ବର୍ତ୍ତମାନ ଯେଉଁ ବିୟୁଟି ପାର୍ଲର ସବୁ ରହିଛନ୍ତି ବୃଦ୍ଧମାନଙ୍କୁ ସବୁ ଯୁବକ କରାଯାଉଛି, କିନ୍ତୁ ତାଙ୍କର ଚମ ଦୃଢ଼ ଦୃଢ଼ ହେବାଟା ହେଉଛି, ତାଙ୍କର ବୃଦ୍ଧତ୍ୱ ରହିଛି, ଖାଲି ବାଳକୁ କଳା କରିଦେଉଛନ୍ତି, ଏଇସବୁ କରି ସେମାନେ ଭାବୁଛନ୍ତି ଯୁବକ ହୋଇଗଲେ ବୋଲି। କିନ୍ତୁ ଅଶ୍ୱିନୀ କୁମାର ଯେଉଁ ଔଷଧ ଜାଣିଛନ୍ତି, ବୃଦ୍ଧକୁ ସେ ଯୁବକରେ ପରିଣତ କରିଦେବେ। ଆଉ ଜଣେ ସେହିଭଳି ଥିଲେ ଋଷି, ସେ ହେଉଛନ୍ତି ଭାଗବତ ଦଶମ ସ୍କନ୍ଧରେ ନବମ ସ୍କନ୍ଧରେ ଅଛି ତାଙ୍କ କଥା, ସେ ହେଉଛନ୍ତି ସୌଭରୀ ଋଷି। ସୌଭରୀ ଋଷି ଋଷି ମଧ୍ୟ ସେହିଭଳି ଭାବେ ବୃଦ୍ଧ ଥିଲେ, କିନ୍ତୁ ସେ ତାଙ୍କର ଯୋଗ ପ୍ରଭାବରେ ଯୁବକ ହୋଇଗଲେ। ଯାହା ହେଉ, ଏଠି ଯେତେବେଳେ ସୁକନ୍ୟା ପ୍ରାର୍ଥନା କଲେ ସେତେବେଳେ ଅଶ୍ୱିନୀ କୁମାର ଦୁଇ ଜଣ ତାଙ୍କର ସ୍ୱାମୀଙ୍କୁ ଚିହ୍ନି ଦେଲେ, ଇଏ ହେଉଛନ୍ତି ତୁମର ସ୍ୱାମୀ। ତେଣୁ ତାପରେ ସେ ଅଶ୍ୱିନୀ କୁମାର ଚାଲିଯାଇଛନ୍ତି ସ୍ୱର୍ଗଲୋକକୁ, ଏବଂ ଥରେ ରାଜା ଆସି ପହଞ୍ଚିଛନ୍ତି ଚ୍ୟବନ ଋଷିଙ୍କ ଆଶ୍ରମରେ। ଏଠି ଦେଖିଲେ ତାଙ୍କର କନ୍ୟା ଜଣେ ଯୁବକ ସହିତ ଅଶିଷି କଥା ହେଉଛନ୍ତି, ପ୍ରେମ ଆଳାପ କରୁଛନ୍ତି, ଏସବୁ ଦେଖି ତାଙ୍କର ପିତା ବହୁତ କ୍ରୋଧ ହୋଇଗଲେ। ପିତାକୁ ଦେଖି ଯେତେବେଳେ କନ୍ୟା ଆସି ତାଙ୍କୁ ପ୍ରଣାମ କଲେ, ସେତେବେଳେ ପିତା କ୍ରୋଧ ହୋଇ କହୁଛନ୍ତି, ମୁଁ ତୋତେ ବିବାହ କଲି ଚ୍ୟବନ ଋଷିଙ୍କୁ, ତେଣୁ ଚ୍ୟବନ ଋଷିଙ୍କୁ ଛାଡ଼ି ତୁ ଅନ୍ୟ ଜଣେ ଯୁବକ ସହିତ ପ୍ରେମ ଆଳାପ କରୁଛୁ। ତେଣୁ ତାପରେ ସେ କହିଲେ, ସେ ହିଁ ହେଉଛନ୍ତି ଆପଣଙ୍କର ଜାମାତା। ତେଣୁ ଯାହା ହେଉ, ଏହିଭଳି ଭାବରେ ଯେଉଁ ମୂଲ୍ୟବାନ ସବୁ ପଥର ସବୁ ରହିଛି ତା ପ୍ରତି ଆକର୍ଷଣ ରହିଛି ସମସ୍ତଙ୍କର, ବିଶେଷ ଭାବରେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ଏଇ ଦୁଇ ଜଣଙ୍କର ମଧ୍ୟ ସେହିଭଳି ଭାବରେ ହିରଣ୍ୟ ପ୍ରତି ସୁବର୍ଣ୍ଣ ପ୍ରତି ଆକର୍ଷଣ ରହିଛି। ତେଣୁ ହିରଣ୍ୟାକ୍ଷ ହିରଣ୍ୟକଶିପୁ ଏଇ ଦୁଇ ଜଣ ନାମ ଦିଆଗଲା। ତେଣୁ ହିରଣ୍ୟାକ୍ଷ ଅନୁଜସ୍ତସ୍ୟ ତସ୍ୟ କହିଲେ ଆ ପୂର୍ବରୁ ହିରଣ୍ୟକଶିପୁ ବିଷୟରେ ବର୍ଣ୍ଣନା କରାଗଲା। ତେଣୁ ତାଙ୍କର ଅନୁଜ ହିରଣ୍ୟାକ୍ଷ ପ୍ରିୟ ପ୍ରୀତିକୃତ ଅନ୍ମହମ ପ୍ରତିଦିନ ସେ ଚାହୁଁଥିଲା ଭାଇର ପ୍ରୀତି କରିବ, ଭାଇକୁ ସୁଖୀ କରିବ। କିନ୍ତୁ କେମିତି ଜଣକୁ ସୁଖୀ କରାଯିବ ସେ କଥା ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ। ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି, ଗୋଟେ ମାଆର ଦୁଇଟି ପିଲା ଥିଲା। ତେଣୁ ବଡ଼ ପୁଅକୁ କୌଣସି ସାନ ପୁଅକୁ କୌଣସି କାରଣରୁ ଜ୍ୱର ହୋଇଯାଇଛି, ରୋଗ ହୋଇଯାଇଛି, ତେଣୁ ଏ କ'ଣ ହଇଜା ଇତ୍ୟାଦି ଏସବୁ ଗୋଟେ କ'ଣ ହୋଇଛି। ତେଣୁ ସେଦିନ ବଡ଼ ପୁଅର ଜନ୍ମଦିନ ଥିଲା, ସବୁ ବହୁତ ପ୍ରକାର ମା ସବୁ ବହୁତ ପିଠାପଣା ସବୁ କରିଛନ୍ତି। କିନ୍ତୁ ସାନ ପୁଅକୁ ଏଇ ବାଲି ଇତ୍ୟାଦି ଶାଗୁ ବାଲି ଇତ୍ୟାଦି କରାହେଇଛି, ସେ ଖାଇବ। କିନ୍ତୁ ବଡ଼ ପୁଅ ଭାବୁଛି ମା ବଡ଼ ନିଷ୍ଠୁର, ମୋର ସାନ ଭାଇକୁ ଖାଲି ବାଲି ଇତ୍ୟାଦି ଦେଉଛି, ଆଉ ଏତେ ସବୁ ପିଠାପଣା ସବୁ ହେଇଛି ଏସବୁ କିଛି ଦେଉନି କହିକି ସେ ତାକୁ ରୋଜେଇକିରି ସେ ପିଠାପଣା ସବୁ ଦେଲା ଖାଇବା ପାଇଁ। ତେଣୁ ସେ ସବୁ ପିଠାପଣା ଖାଇକି ତା'ର ଯେଉଁ ରୋଗ ଥିଲା ସେ ଆହୁରି ବଢ଼ିଗଲା। ତେଣୁ ମା ଯେଉଁ ବ୍ୟବସ୍ଥା କରିଥିଲେ ସେ ପ୍ରକୃତରେ ତାଙ୍କ ପାଇଁ, ତାଙ୍କର ପ୍ରକୃତରେ ପ୍ରୀତି ପାଇଁ କରିଥିଲେ, ପୁଅର ପ୍ରୀତି ପାଇଁ କରିଥିଲେ, ପୁଅର ସୁଖ ପାଇଁ କରିଥିଲେ। କିନ୍ତୁ ଏ ବଡ଼ ପୁଅ ଯେଉଁ କଲା ସାନ ଭାଇର ପ୍ରୀତି ପାଇଁ, ତାକୁ ପ୍ରକୃତରେ ତାକୁ ସୁଖ ଦେଲାନି, ତାକୁ ଦୁଃଖ ହିଁ ଦେଲା। ତେଣୁ ଏଇ କଥା ପ୍ରଶ୍ନଟି ପଚାରିଛନ୍ତି ଆରମ୍ଭରେ, ତୃତୀୟ ସ୍କନ୍ଧର ଆରମ୍ଭରେ ଏଇ ପ୍ରଶ୍ନଟି ପଚାରିଛନ୍ତି ବିଦୁର ମୈତ୍ରମୁନିଙ୍କୁ ପଚାରିଛନ୍ତି। ସୁଖାୟ କର୍ମାଣି କରୋତି ଲୋକେ ନ ଦେଇ ସୁଖଂ ବା ଅନ୍ୟ ଉପହାରମଂ ବା ଜଗତ୍ର ଯୁକ୍ତ, ଏ ତୃତୀୟ ସ୍କନ୍ଧ ଆରମ୍ଭରେ ଏଇ ପ୍ରଶ୍ନଟି ପଚାରିଛନ୍ତି। ସାଧାରଣତଃ ଲୋକମାନେ ଯେମିତି ବର୍ତ୍ତମାନ ହିରଣ୍ୟକ୍ଷ ହିରଣ୍ୟକଶିକୁ ସୁଖ ଦେବା ପାଇଁ, ପ୍ରୀତି କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି, କିନ୍ତୁ କିଭଳି ସୁଖ ଦିଆଯିବ ସେଇଟା ଜାଣିପାରୁନାହାନ୍ତି। ଅବଶ୍ୟ ଏଇଟା ଭଗବାନଙ୍କର ଗୋଟେ ଲୀଳା, କିନ୍ତୁ ଯାହା ବି ହେଉ ସାଧାରଣତଃ ଲୋକମାନଙ୍କର ଏହି ଅବସ୍ଥା ରହିଛି। ସୁଖାୟ କର୍ମାଣି କରନ୍ତି ଲୋକେ, ସମସ୍ତେ ଚାହୁଁଛନ୍ତି ସୁଖ ପାଇବା ପାଇଁ, କିନ୍ତୁ ସେମାନେ ନ ଦେଇ ସୁଖଂ ବା ଅନ୍ୟ ଉପହାରମଂ ବା, କିନ୍ତୁ ପ୍ରକୃତରେ ସେମାନେ ସୁଖ ପାଇପାରୁନାହାନ୍ତି ବା ଦୁଃଖରୁ ମଧ୍ୟ ନିବୃତ୍ତ ହୋଇପାରୁନାହାନ୍ତି। ବରଂ ବିନ୍ଦ୍ୟନ୍ତ ଭୂୟ ତତୟ ଦୁଃଖଂ, ସୁଖ ପାଇଁ ଚେଷ୍ଟା କରି ମଧ୍ୟ ସେମାନେ ଦୁଃଖ ହିଁ ପ୍ରାପ୍ତ ହେଉଛନ୍ତି। ତେଣୁ ଯଦତ୍ର ଯୁକ୍ତଂ ଭଗବାନ ପଦେନ, ତେଣୁ କେଉଁଭଳି ଭାବରେ ଆମେ କାର୍ଯ୍ୟ କଲେ ସୁଖ ପ୍ରାପ୍ତ ହେବା, ସେହି ପ୍ରଶ୍ନଟି ପଚାରିଛନ୍ତି ବିଦୁର ମୈତ୍ରଙ୍କୁ ପଚାରିଛନ୍ତି। ଏହି ତୃତୀୟ ସ୍କନ୍ଧ ଆରମ୍ଭରେ ପଞ୍ଚମ ଅଧ୍ୟାୟରେ ଏହି ପ୍ରଶ୍ନ ପଚରାଯାଇଛି, ବିଦୁର ମୈତ୍ର ସମ୍ବାଦ ଆରମ୍ଭ ହୋଇଛି ପଞ୍ଚମ ଅଧ୍ୟାୟରୁ। ପ୍ରଥମ ଚାରୋଟି ଅଧ୍ୟାୟରେ ବିଦୁର ଉଦ୍ଧବ ସମ୍ବାଦ ବର୍ଣ୍ଣନା କରାଯାଇଛି। ତେଣୁ ଏ ପ୍ରଶ୍ନର ଉତ୍ତରରେ ମୈତ୍ରମାନେ ସବୁ କହିବେ। ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ କେମିତି ସୁଖ ଜଣେ ପ୍ରାପ୍ତ ହେବ, ନିଜର ଇନ୍ଦ୍ରିୟମାନଙ୍କୁ ସୁଖ ପ୍ରଦାନ କରି ସେମାନେ ଭାବୁଛନ୍ତି ସେମାନେ ସୁଖୀ ହୋଇପାରିବେ। କିନ୍ତୁ ପ୍ରକୃତରେ ଭଗବାନ କହିଲେ ଯେ ଆମେ ଇନ୍ଦ୍ରିୟମାନଙ୍କୁ ଯେତେ ସୁଖ ଦେବା ପାଇଁ ଚେଷ୍ଟା କଲେ ମଧ୍ୟ ଇନ୍ଦ୍ରିୟ ଏଇ ହେଉଛି ଦୁଃଖ ଯୌନ ଏବତେ ଯେହି ସଂସ୍କୃତା ଭୋଗା ଦୁଃଖ ଯୌନ ଏବତେ ଆଦ୍ୟନ୍ତବନ୍ଧ କୌନ୍ତେୟ ନ ଦେଶୁ ରମତେ ବୁଦ୍ଧ। ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଯେଉଁମାନେ ବୁଦ୍ଧିମାନ ନୁହନ୍ତି ସେମାନେ ଇନ୍ଦ୍ରିୟମାନଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କରିକିରି ଭାବନ୍ତି ଏଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେବେ। ଯେହି ସଂସ୍ପର୍ଶତା ଭୋଗା, ଆମର ଯେଉଁ ସବୁ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ରହିଛି, କର୍ମେନ୍ଦ୍ରିୟ ପାଞ୍ଚଟି, କର୍ମେନ୍ଦ୍ରିୟ ପାଞ୍ଚଟି, ଜ୍ଞାନେନ୍ଦ୍ରିୟ ଇତ୍ୟାଦି ସବୁ ରହିଛି, ଏହାକୁ ସ୍ପର୍ଶ ବା ସଂସ୍ପର୍ଶ ଆର ଯୋଗ ଇନ୍ଦ୍ରିୟାଣୀ ଏ ଯେଉଁ ରହିଛି ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟାର୍ଥ ଯେଉଁ ଯେମିତି ଚକ୍ଷୁ, ଚକ୍ଷୁ ଗୋଟେ ଇନ୍ଦ୍ରିୟ, ତା'ର ସିଏ ଆନନ୍ଦ ପାଉଛି ସୁନ୍ଦର ବସ୍ତୁ ଦେଖିକିରି। ଇନ୍ଦ୍ରିୟାଣୀ ଇନ୍ଦ୍ରିୟାର୍ଥ ବି ହେଉ, ଇନ୍ଦ୍ରିୟାର୍ଥ ହେଉଛି ଏହିସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି ତନ୍ମାତ୍ର, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏହିସବୁ ଯେଉଁ ରହିଛି ତନ୍ମାତ୍ର, ଏ ବିଷୟ ସବୁ ରହିଛି, ଉପଭୋଗ କରିବା ପାଇଁ ଏହି ପାଞ୍ଚଟି ପ୍ରକାର ଭଗବାନ ବ୍ୟବସ୍ଥା କରିଛନ୍ତି। ଶବ୍ଦ ମାଧ୍ୟମରେ ଶବ୍ଦ ଶ୍ରବଣ କରି କର୍ଣ୍ଣକୁ ଆନନ୍ଦ ପ୍ରଦାନ କରାଯାଉଛି, ଏହି ଶବ୍ଦକୁ ଆନନ୍ଦ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବା ପାଇଁ ଯେତେବେଳେ ହରିଣ କ'ଣ କରେ ବ୍ୟାଧର ସଙ୍ଗୀତରେ ଆକର୍ଷିତ ହୋଇକି ଆସେ, ସେତେବେଳେ ସେ ମୃତ୍ୟୁବରଣ କରେ। ଏହିଭଳି ଭାବରେ ସେ ଆନନ୍ଦ ପ୍ରାପ୍ତ ହୁଏ ମୃତ୍ୟୁବରଣ କରି। ସେହିଭଳି ଭାବରେ ସ୍ପର୍ଶରେ ସ୍ପର୍ଶ ବିଷୟରେ ବର୍ଣ୍ଣନା କରାଯାଇଛି। ଆଦି ଆଦିର ଏ ଯେଉଁ ସ୍ତ୍ରୀ ହାତୀ ପ୍ରତି ଯେଉଁ ଆକର୍ଷଣ ରହିଛି, ଶିକାରୀ କ'ଣ କରେ ନା ସ୍ତ୍ରୀ ହାତୀକୁ ଆଣି ସେ ପୁରୁଷ ହାତୀକୁ ସେ ଶିକାର କରେ। ସ୍ତ୍ରୀ ହାତୀର ଚିତ୍କାର ଶୁଣି ପୁରୁଷ ହାତୀ ତା ପ୍ରତି ଆକର୍ଷଣ ଦେଇକି ଯେତେବେଳେ ଆସେ, ସେହି ସମୟରେ ଶିକାରୀ କ'ଣ କରିଥାଏ ନା ଗୋଟେ ବିରାଟ ବଡ଼ ଖାଲ କରିଦେଇଥାଏ, ଗର୍ତ୍ତ କରିଦେଇଥାଏ, ଯେଉଁ ଗର୍ତ୍ତରେ ପଡ଼ି ସେ ହାତୀଟି ଶିକାରୀର ଅଧୀନ ବା ବଶ୍ୟତା ସ୍ୱୀକାର କରେ। ଆଉ ମଧ୍ୟ କେତେଜଣ ଆଚାର୍ଯ୍ୟ କହୁଛନ୍ତି ସେ ହାତୀର ଯେଉଁ ଶବ୍ଦ ଶୁଣି ପୁରୁଷ ହାତୀମାନଙ୍କ ଭିତରେ ଫାଇଟିଂ ହୁଏ, ଯୁଦ୍ଧ ହୁଏ, ତାଙ୍କ ଭିତରୁ କେତେଜଣ ମଧ୍ୟ ମୃତ୍ୟୁବରଣ କରନ୍ତି। ସେହିଭଳି ଭାବରେ ଶବ୍ଦ ସ୍ପର୍ଶ ରୂପ ଦର୍ଶନ କରି ରୂପ ପ୍ରତି ଯେଉଁ ଆକର୍ଷଣ ରହିଛି ଚକ୍ଷୁ ମାଧ୍ୟମରେ ରୂପ ଦର୍ଶନ କରି ସେମାନେ ଭାବନ୍ତି ଆନନ୍ଦ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ଆଉ ଗୋଟେ ବୁଦ୍ଧିମାନ ବୁଦ୍ଧିହୀନ ବ୍ୟକ୍ତି ଅବୁଦ୍ଧ ବ୍ୟକ୍ତି ଅବୁଦ୍ଧ ଜୀବ ସେ ହେଉଛନ୍ତି ପତଙ୍ଗ। ସେ ପତଙ୍ଗ ଯେତେବେଳେ ଆଲୋକର ରୂପ ଦେଖେ ସେଥିପ୍ରତି ସେ ଆକର୍ଷିତ ହେଇକି ଆସେ। ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା ତଥୈବ ନାଶାୟ ବିଶନ୍ତି ଲୋକା ତବାବି ବକ୍ତ୍ରାଣି ସମୃଦ୍ଧ ବେଗ। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଅର୍ଜୁନ ସେକଥା କହୁଛନ୍ତି। ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ପ୍ରଦୀପ ଦୀପ ଯଦି ଜ୍ୱଳନ ହେଉଛି ଜଳ ଜଳୁଛି ତାର ଆଲୋକରେ ଆକର୍ଷିତ ହୋଇକରି ପତଙ୍ଗ ଆସୁଛନ୍ତି। ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗ ବହୁତ ଜୋରରେ ସେ ଆକର୍ଷିତ ହୋଇକି ଆସେ, କିନ୍ତୁ ସେ କ'ଣ ଉପଭୋଗ କରିବ ସେ ସେଠି ପହଞ୍ଚିଲା ମାନେ ସେ ମୃତ୍ୟୁବରଣ କରେ। ବିଶନ୍ତି ନାଶାୟ ସମୃଦ୍ଧ ବେଗା ତଥି ନାଶାୟ ସେହିଭଳି ଭାବରେ ଭଗବାନଙ୍କର ମୁଖ ମାଧ୍ୟମରେ ଭଗବାନଙ୍କ ବିଶ୍ୱରୂପରେ ଏହିସବୁ ଭୀଷ୍ମ ଦ୍ରୋଣ ଇତ୍ୟାଦି ସେମାନେ ସବୁ ଆସି ତାଙ୍କର ମୁଖରେ ଚୂର୍ଣ୍ଣୀଭୂତ ହେଇଛନ୍ତି, ସେ ଦେଖୁଛନ୍ତି, ଅର୍ଜୁନ ଦେଖୁଛନ୍ତି। ସେହିଭଳି ଭାବରେ ଶବ୍ଦ ସ୍ପର୍ଶ ରୂପ ରସ ରସ ମଧ୍ୟ ଯେଉଁ ଉପଭୋଗ କରିବା ପାଇଁ ସୁଖ ପ୍ରାପ୍ତ ପାଇଁ ଚେଷ୍ଟା କରୁଛନ୍ତି। ଏ ରସ ହିସାବରେ ମୀନର ଉଦାହରଣ ଦିଆଯାଏ। ମୀନ ଯଦିଓ ମୀନର ଏତେ ଶକ୍ତି ରହିଛି, ଜଳ ଭିତରେ ବହୁତ ଦୂରରୁ ଯଦି କିଛି ବିପଦ ଆସେ ସେ ଜାଣିଯିବ, ଭଗବାନ ତାକୁ ସେ ଶକ୍ତି ଦେଇଛନ୍ତି, କିନ୍ତୁ ତା'ର ଯେଉଁ ରସନାର ବେଗ ରହିଛି ରସନାର ବେଗକୁ ସେ ସମ୍ଭାଳି ନପାରି ଯଦିଓ ସେ ଖାଦ୍ୟ ପୂର୍ଣ୍ଣ ଭାବରେ ଗ୍ରହଣ କରିଛି, କିନ୍ତୁ ତଥାପି ଆଉ ଗୋଟେ ଖାଦ୍ୟ ଦେଖିଲେ ତା'ର ଲୋଭ ହୁଏ। ତେଣୁ ଶିକାରୀ କ'ଣ କରନା ଏ ଯେଉଁ ବଂଶୀରେ କଣ୍ଟାରେ ଯେଉଁ ପକାଇ ତୋପ ପକାଇ ତାକୁ ଶିକାର କରେ, ଏହିଭଳି ଭାବରେ ସେ ମୃତ୍ୟୁବରଣ କରେ। ସେହିଭଳି ଭାବରେ ଗନ୍ଧ ବିଷୟରେ ଉଦାହରଣ ଦିଆଯାଏ। ଆଉ ଗୋଟେ ଅଭୁତ ଜୀବ ଅଛି, ସେ ହେଉଛି ମହୁମାଛି ଭ୍ରମର ଭ୍ରମର ଓ ସେ ଏ ଯେଉଁ ମଧୁ ପୁଷ୍ପର ଯେଉଁ କ'ଣ ପଦ୍ମପୁଷ୍ପର ଗନ୍ଧରେ ଆକର୍ଷିତ ହୋଇକି ଆସେ। ତେଣୁ ସେ ଗନ୍ଧରେ ଆକର୍ଷିତ ହୋଇ ସେ ଯେତେବେଳେ ଆସେ ତା'ର ରସ ଗ୍ରହଣ କରେ, ସେହି ସମୟରେ ରାତ୍ରି ହୋଇଗଲେ ମଧ୍ୟ ସେ ଆଉ ଜାଣି ଯାଇପାରେ ନାହିଁ ଛାଡ଼ିକରି। ତେଣୁ ପଦ୍ମପୁଷ୍ପଟି ଯେତେବେଳେ ରାତ୍ରିରେ ବନ୍ଦ ହୋଇଯାଏ ସେଇଠି ସେ ମୃତ୍ୟୁବରଣ କରେ। ତେଣୁ ଭାଗବତ ଏକାଦଶ ସ୍କନ୍ଧରେ ଏଇ ଯେଉଁ ରହିଛନ୍ତି ଅବଧୂତ ତାଙ୍କର ଯେଉଁ 24 ଗୁରୁ ଅଛନ୍ତି ତାଙ୍କ ଭିତରେ ଇଏ 5 ଗୁରୁ ବୋଲି ଗ୍ରହଣ କରିଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁଛନ୍ତି, ପୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ଏବ ପଞ୍ଚବୀର ଏବ ପଞ୍ଚ ଏକ ପ୍ରମାଦେଶ ପତଙ୍ଗ ନା ନିର୍ଦ୍ଦେଶ ସେମିତି ପଞ୍ଚବୀର ଏବ ପଞ୍ଚ। ପୁରଙ୍ଗ ବା ଏଇ ଯେଉଁ ମୃଗ କଥା କୁହାଗଲା ଇଏ ଶବ୍ଦ ପ୍ରତି ଆକର୍ଷିତ ହୋଇ ମୃତ୍ୟୁବରଣ କରୁଛି। ମାତଙ୍ଗ ବା ଏ ଯେଉଁ ହାତୀ ବିଷୟରେ କୁହାଗଲା ଏ ସ୍ପର୍ଶରେ ଆକର୍ଷିତ ହୋଇକି ମୃତ୍ୟୁବରଣ କରୁଛି। ଭୃଙ୍ଗ ବା ଏ ଯେଉଁ ଭ୍ରମର ସେ ଗନ୍ଧ ପ୍ରତି ଆକର୍ଷିତ ହୋଇକି ମୃତ୍ୟୁବରଣ କରୁଛି। ପୁରଙ୍ଗ ମାତଙ୍ଗ ପତଙ୍ଗ ଆଲୋକ ପ୍ରତି ଆକର୍ଷିତ ହୋଇକି ମୃତ୍ୟୁବରଣ କରୁଛି, ରୂପ ପ୍ରତି ଆକର୍ଷିତ ହୋଇକି ମୃତ୍ୟୁବରଣ କରୁଛି। ଏବଂ ପତଙ୍ଗ ପୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ଏବଂ ମୀନ ମୀନ ବିଷୟରେ କୁହାଗଲା ରସ ପ୍ରତି ଆକର୍ଷିତ ହୋଇକି ସେ ମୃତ୍ୟୁବରଣ କରୁଛି। ଏକ ପ୍ରମାଦି ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ହୋଇକରି ସେମାନେ ପାଗଳ ହୋଇକି ମୃତ୍ୟୁବରଣ କରୁଛନ୍ତି। ତା'ର ଯ ସେ ବୋଧେ ପଞ୍ଚବୀ ଏବ ପଞ୍ଚ ଯିଏ ପାଞ୍ଚଟି ଯାକ ଇନ୍ଦ୍ରିୟ ଯାହାର ବହୁତ ବଳବାନ ମନୁଷ୍ୟ ପ୍ରକାର ବିଷୟରେ କୁହାଯାଉଛି, ତାଙ୍କ କଥା କ'ଣ ହେବ ଚିନ୍ତା କରିପାରୁନାହାନ୍ତି। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଚିନ୍ତା କରିପାରୁନାହାନ୍ତି। ଭଗବାନ ମଧ୍ୟ ସେ କଥା କହିଲେ, ଯେଉଁମାନେ ଅବୁଦ୍ଧ ସେମାନେ ଏଇ ଇନ୍ଦ୍ରିୟ ଭୋଗ ପ୍ରତି ଆକର୍ଷିତ ହେଇକି ଆସନ୍ତି, ଯେଇ ସଂସ୍କୃତା ଭୋଗା ଦୁଃଖ ଜଣେଇବ ବୋଲେ ଯଦି ବା କିଛି ଆନନ୍ଦ ପ୍ରାପ୍ତ ହୁଅନ୍ତି, କିନ୍ତୁ ସେ ଦୁଃଖରୁ ହିଁ ଆରମ୍ଭ ହୁଏ, ବହୁତ କଷ୍ଟ କଲେ କିଛି ସୁଖ ମିଳିବ। ଏବଂ ଯଦି ବା କିଛି ସୁଖ ମିଳେ, ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି, ତେଣୁ ନହେଲେ ସୁର ମଧ୍ୟ ବୁଦ୍ଧ ସେଥିରେ ସେମାନେ ବୁଦ୍ଧିମାନ ବ୍ୟକ୍ତିମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ତାହେଲେ ଆମେ ଆନନ୍ଦ ପାଇବୁ ନାହିଁ, ଆମେ ଆନନ୍ଦ ପାଇବୁ ନାହିଁ ନା, ତୁମେ ବୁଦ୍ଧିମାନ ବ୍ୟକ୍ତିମାନେ କେଉଁଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି? ତା ପୂର୍ବ ଶ୍ଳୋକରେ କହିଲେ ଭଗବାନ ଯେ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ କେଉଁଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନା, ବାହ୍ୟ ସ୍ପର୍ଶେଷୁ ଅସକ୍ତାତ୍ମା, ଏଇ ଯେଉଁ ବାହ୍ୟ ଏ ଇନ୍ଦ୍ରିୟ ସୁଖକୁ ସେଥିରେ ସେମାନେ ଆସକ୍ତ ହୁଅନ୍ତି ନାହିଁ। ବାହ୍ୟ ସ୍ପର୍ଶେଷୁ ଅସକ୍ତାତ୍ମା ବିନ୍ଦନ୍ତି ଆତ୍ମନିଜ ସୁଖମ, ଆତ୍ମାରେ ସେମାନେ ଯେଉଁ ସୁଖ ପ୍ରାପ୍ତ ହୁଅନ୍ତି ସେ ସୁଖ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଆତ୍ମାରେ ସୁଖ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି। ଯ ସ ବ୍ରହ୍ମଯୋଗ ଯୁକ୍ତ ଆତ୍ମା, ତେଣୁ ସେମାନେ ଏହିଭଳି ଭାବରେ ବ୍ରହ୍ମ ଭଗବାନ ସହିତ ଯୁକ୍ତ ହୋଇ ଯୁକ୍ତ ଆତ୍ମା ସୁଖମ ଅକ୍ଷମ ଅସ୍ମୃତି, ସେମାନେ ପ୍ରକୃତ ଅକ୍ଷୟ ସୁଖ ପ୍ରାପ୍ତ ହୁଅନ୍ତି। ସାଧାରଣତଃ ଲୋକମାନେ ସୁଖ ପାଇବା ପାଇଁ ଏହି ଇନ୍ଦ୍ରିୟମାନ ସୁଖ ଦେବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଏହି ଇନ୍ଦ୍ରିୟମାନଙ୍କୁ ସୁଖ ଚେଷ୍ଟା ନ କରି ଯେଉଁ ଆତ୍ମାକୁ ଯଦି ଆମେ ଆନନ୍ଦ ପ୍ରଦାନ କରିବା, ତାହେଲେ ସେମାନେ ପ୍ରକୃତରେ ଅକ୍ଷୟ ସେ ସୁଖ ବଢ଼ି ବଢ଼ିକା ଯିବ, ଆନନ୍ଦାନୁଭୂତି ବର୍ଦ୍ଧନ। ତେଣୁ ହିରଣ୍ୟାକ୍ଷ ଭାବୁଥିଲା, ହିରଣ୍ୟକଶିପୁ ଏହିଭଳି ଭାବରେ ତାଙ୍କର ଇନ୍ଦ୍ରିୟମାନଙ୍କୁ ତୃପ୍ତି ପ୍ରଦାନ କଲେ ସେ ପ୍ରୀତ ହେବେ, ତାଙ୍କର ସେ ଆନନ୍ଦିତ ହେବେ, ଏହିଭଳି ଭାବରେ ସେ ଭାବୁଥିଲେ। ପ୍ରୀତିକୃତ ଅନୁହମ ସାନ ଭାଇ ହିସାବରେ ବଡ଼ ଭାଇର ସେବା କରିବା କଥା, କିନ୍ତୁ କିଭଳି ସେବା କରିବା କଥା ସେଇଟା ଜାଣିପାରିନଥିଲେ ହିରଣ୍ୟାକ୍ଷ। ସେ ଭାବୁଥିଲେ ତାଙ୍କର ଇନ୍ଦ୍ରିୟମାନଙ୍କୁ ଯେତେ ଆମେ ଜୟ କରିବା, ଶତ୍ରୁମାନଙ୍କୁ ଜୟ କରିବା, ଏ କରିବା ଦ୍ୱାରା ମୋର ଭାଇ ଖୁସି ହେବେ, ଭାଇଙ୍କୁ ମୁଁ ଆନନ୍ଦ ପ୍ରଦାନ କରିବି। କିନ୍ତୁ ପ୍ରକୃତ ଶତ୍ରୁ ଯିଏ ଆମର ଅଛନ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାତୃଯ୍ୟ ଇତ୍ୟାଦି, ତାଙ୍କୁ ଜୟ କରିବା କଥା ସେ ଚିନ୍ତା କରିନଥିଲେ। ତେଣୁ ସେ ଯେଉଁ ପ୍ରକୃତ କେମିତି ଆମେ ଭାଇରକୁ ଆନନ୍ଦ ଦେବା, ବିଭୀଷଣ ହେଉଛନ୍ତି ଉଦାହରଣ, ବଡ଼ ଭାଇ ରାବଣକୁ, ସେ ରାବଣ ଯେତେବେଳେ ସୀତାଙ୍କୁ ହରଣ କରିକି ଆଣିଲେ, ବିଭୀଷଣ ତାଙ୍କୁ ଉପଦେଶ ଦେଲେ, ଭାଇ ବର ସ୍ତ୍ରୀ କାହିଁକି ହରଣ କରୁଛ, ତୁମର ଏତେ ହଜାର ହଜାର ପତ୍ନୀ ଅଛନ୍ତି, ଆଉ ଏଇ ଗୋଟିଏ ପତ୍ନୀ ଏଇ ଗୋଟିଏ ସ୍ତ୍ରୀ ପାଇଁ କାହିଁ ଏତେ ତୁମ ଆଗ୍ରହ ରହିଛି? କିନ୍ତୁ ଯେତେ ସେ ବୁଝେଇଲେ ମଧ୍ୟ ରାବଣ ସେଇଟାକୁ ବୁଝିଲା ନାହିଁ, ତାଙ୍କର ଯେଉଁ ଉପଦେଶକୁ ସେ ଶୁଣିଲା ନାହିଁ, ଶ୍ରବଣ କଲା ନାହିଁ ରାବଣ। ତେଣୁ ବିଭୀଷଣ ରାବଣକୁ ତ୍ୟାଗ କଲେ। ତେଣୁକରି ଭାଗବତ ବର୍ଣ୍ଣନା କରାଯାଇଛି, ଗୁରୁର ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଦୈବଂ ନ ତତ୍ସାତ୍, ନ ପ୍ରତିଷ୍ଠ ସତ୍ସାତ୍, ଜହନ ମୋଚେ ସଙ୍ଗୀତ ମୃତ୍ୟୁ। ଯେଉଁ ଗୁରୁ ଶିଷ୍ୟକୁ, ଶିଷ୍ୟ ମଧ୍ୟ ଗୁରୁକୁ ଆନନ୍ଦ ପ୍ରଦାନ କରିବେ, ଗୁରୁ ମଧ୍ୟ ଶିଷ୍ୟକୁ ଆନନ୍ଦ ପ୍ରଦାନ କରିବେ, କିଭଳି ଆନନ୍ଦ ପ୍ରଦାନ କରିବେ ନା, ଶିଷ୍ୟକୁ ଭଗବାନଙ୍କ ଶରଣ ଯିବା ପାଇଁ ଶିକ୍ଷା ଦେଇକରି, ଶିଷ୍ୟ ବି ତ ଆନନ୍ଦିତ ହେବ, ଗୁରୁ ମଧ୍ୟ ଆନନ୍ଦିତ ହେବେ। ଯେଉଁ ଆମର ଗୁରୁବାଷ୍ଟକରେ ବର୍ଣ୍ଣନା କରାଯାଉଛି, ଭଜତ ପ୍ରିୟସ୍ୟ ପ୍ରତିଦୈବ ତୃପ୍ତି ଭଜତ ସଦୈବ, ତୃପ୍ତି ସମସ୍ତେ ପ୍ରାପ୍ତ ହେଉଛନ୍ତି, ତୃପ୍ତି ବା ଆନନ୍ଦ ସମସ୍ତେ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କୁ ଭଜନ କରିକିରି। ତେଣୁ ଯେଉଁ ଗୁରୁ ଶିଷ୍ୟକୁ ଭଗବାନଙ୍କଠୁ ଦୂରେଇ ନେଇଯାଏ ସେ କି ଗୁରୁ? ଯେଭଳି ଭାବରେ ବଳି ମହାରାଜ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ତ୍ୟାଗ କରିଦେଲେ, ଶୁକ୍ରାଚାର୍ଯ୍ୟ ଯେତେବେଳେ ଭଗବାନ ଆସିଲେ ବାମନଦେବ ରୂପରେ, ସେତେବେଳେ ସେ ଇଏ ଜାଣିନଥିଲେ, ବଳି ଜାଣିନଥିଲେ, ତେଣୁ ସେ ଭାବୁଥିଲେ ତାଙ୍କର ଯେଉଁ ରୂପ ଦେଖି ଆକର୍ଷିତ ହୋଇଯାଇଥିଲେ, ଏତେ ସୁନ୍ଦର ରୂପ, ବାମନ ରୂପ, ପ୍ରତିଭାମନ ରୂପ, ଯେଉଁଭଳି ଭାବରେ ମଦନ ମୋହନଙ୍କ ରୂପ ରହିଛି ସେହିଭଳି ଭାବରେ ବାମନ ଦେବଙ୍କ ରୂପ ଦେଖି ବଳି ମହାରାଜ ଆକର୍ଷିତ ହୋଇଗଲେ। ତେଣୁ ସେ ଯେତେବେଳେ ତାଙ୍କୁ ପଚାରିଲେ କ'ଣ ତୁମେ ଚାହୁଁଛ, କ'ଣ ନେବା ପାଇଁ ଚାହୁଁଛ, କ'ଣ ଦାନ ଗ୍ରହଣ କରିବ ମୋ ଠାରୁ, ସେ କହିଲେ ମୋତେ ତିନିଟି ପାଦ, ଛୋଟ ଛୋଟ ପାଦ ଦେଖାଇକି କହିଲେ ଏଇ ତିନୋଟି ପାଦରେ ତିନୋଟି ପାଦ ଭୂମି ପ୍ରଦାନ କରନ୍ତୁ। ପଦାନି ତ୍ରିଣୀ ଦୈତେନ୍ଦ୍ରିୟ ସମିତାନି ପଦମମ, ଏଇ ତିନି ପାଦ ଭୂମି ମୋର ଦରକାର, ବେଶୀ କିଛି ଦରକାର ନାହିଁ। ଯଦିଓ ଆପଣ ତ୍ରିଲୋକର ଈଶ୍ୱର, କିନ୍ତୁ ମୋର ଦରକାର ତିନି ପାଦ ଭୂମି। ତେଣୁ ବଳି ମହାରାଜ କହିଲେ ଯେ ତୁମେ ବହୁତ ବଡ଼ ବହୁତ ବିଦ୍ୱାନ ବୋଲି କଥା କହୁଛ, କିନ୍ତୁ ପ୍ରକୃତରେ ତୁମେ ଛୋଟ ବାଳକ, ତୁମର ବୁଦ୍ଧି ନାହିଁ ପ୍ରକୃତରେ। ମୁଁ ତ୍ରିଲୋକର ଈଶ୍ୱର, ମୋ ଠାରୁ ଏ ତିନି ଛୋଟ ଛୋଟ ତିନି ପାଦରେ ତୁମେ ତିନି ପାଦ ଭୂମି ନେଇକି କ'ଣ କରିବ ସେଥିରେ। ତେଣୁ ଭଗବାନ କହିଲେ ଯେ ଯିଏ ତିନି ତ୍ରିପାଦ ତିନି ପାଦରେ ଯଦି ସନ୍ତୁଷ୍ଟ ନ ହୋଇପାରିବ, ତାକୁ ଯେତେ ସମସ୍ତ ସପ୍ତ ନବବର୍ଷ ସମେତାଣି ସପ୍ତଦ୍ୱୀପପତିମୟି ନବବର୍ଷ ସପ୍ତ ସମୁଦ୍ର ଘେରା ଯେଉଁ ନଅଟି ବର୍ଷ ରହିଛି ସପ୍ତଦ୍ୱୀପ, ଏଇଟା ପ୍ରାପ୍ତ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ। ତେଣୁ ଏଇଭଳି ଭାବରେ ଏଠି କୁହାଯାଉଛି ହିରଣ୍ୟାକ୍ଷ ଯେତେ ଜୟ କରୁଥିଲେ ମଧ୍ୟ ସମସ୍ତଙ୍କୁ ସମସ୍ତେ ତାଙ୍କ ଅଧୀନରେ ରହିଥିଲେ, କିନ୍ତୁ ହିରଣ୍ୟାକ୍ଷ ସେଥିରେ ସନ୍ତୁଷ୍ଟ ହେଉନଥିଲେ, ଆହୁରି ଦରକାର ଥିଲା ତା'ର ରାଜ୍ୟ, ସବୁକିଛି ସେ ଶାସନ କରିବା ପାଇଁ ଚାହୁଁଥିଲା। ତେଣୁ ବଳି ମହାରାଜ କହିଲେ ଠିକ୍ ଅଛି, ତାହେଲେ ତୁମେ ଯଦି ଅଳ୍ପରେ ସନ୍ତୁଷ୍ଟ ହୋଇଯିବ ତାହେଲେ ମୋତେ ଭଲ, ମୋତେ ବେଶୀ ଦେବାକୁ ପଡ଼ିବ ନାହିଁ, ତାହେଲେ ତିନି ପାଦ ଭୂମିରେ ମୋର ହେଇଯିବ ସୁବିଧା ହେବ, ମୋତେ ବେଶୀ ଦେବାକୁ ପଡ଼ିବ ନାହିଁ, ଏଇଭଳି ଭାବରେ ଭାବୁଛନ୍ତି। ତେଣୁ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିଲେ, କହିଲେ ବରୋଚନ ବିରୋଚନର ପୁତ୍ର ବୈରୋଚନ, ତୁମେ କ'ଣ ଭାବୁଛ ସେ ଛୋଟ ପାଦ ଦେଖୁଛନ୍ତି ସେ ତିନୋଟି ପାଦରେ ସେ ଭୂମି ନେବେ ନା ଆଉ କ'ଣ କରିବେ, ତିନି ପାଦରେ ସେ ତୁମର ତ୍ରିଲୋକକୁ ନେଇଯିବେ। ଇଏ ସାମାନ୍ୟ ବ୍ରାହ୍ମଣ ନୁହନ୍ତି, ଇଏ ହେଉଛନ୍ତି କଶ୍ୟପ ଅଦିତି ଯାଦୁ। ଏଇ କଶ୍ୟପ, ଏଇ ପିତା ହିରଣ୍ୟକଶ୍ୟପଙ୍କର ପିତା କଶ୍ୟପ, କିନ୍ତୁ ତାଙ୍କର ଆଉ ଜଣେ ପତ୍ନୀ ସେ ହେଉଛନ୍ତି ଅଦିତି। ଅଦିତିଙ୍କର ପୁତ୍ରମାନେ ଆଦିତ୍ୟ ଦେବତା, ଇଏ ଦିଦିଙ୍କର ପୁତ୍ର, ଏମାନେ ସବୁ ଦୈତ୍ୟ, ହିରଣ୍ୟକଶ୍ୟପମାନେ ସବୁ ଦୈତ୍ୟ। ତେଣୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି ବଳି, ଇଏ ତୁମର ପିତାଙ୍କର ଯଦିଓ ପୁତ୍ର, ତୁମର ଭାଇ ହେବେ, ତୁମର ଭାଇ ସମ୍ବନ୍ଧରେ ହେବେ, କିନ୍ତୁ ଇଏ ପ୍ରକୃତରେ ତୁମର ଶତ୍ରୁ, ଦେବତାମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ଆସିଛନ୍ତି। ଇଏ ସାଧାରଣ ବାମନ ନୁହଁନ୍ତି, ଇଏ ସ୍ୱୟଂ ଭଗବାନ, ଇଏ ସବୁ ବିଷ୍ଣୁ, ଏ ସ୍ୱୟଂ ଭଗବାନ, ଏ ଯେଉଁ ଛୋଟ ଛୋଟ ପାଦ ଦେଖାଉଛନ୍ତି ତୁମକୁ ଠକିବା ପାଇଁ ଆସିଛନ୍ତି, ଛଳନା କରିବା ପାଇଁ ଆସିଛନ୍ତି। ଏ ବିରାଟ ପାଦ ଉଦ୍ଭାବନ କରି, ବିରାଟ ପାଦ ଗ୍ରହଣ କରି ତୁମର ତ୍ରିଲୋକକୁ ନେଇଯିବେ, ଏବଂ ତ୍ରିଲୋକକୁ ନେଇଗଲେ ମଧ୍ୟ ଅସୁବିଧା ହୋଇନଥାନ୍ତା, କିନ୍ତୁ ତ୍ରିଲୋକକୁ ନେଇକି ତୁମର ଶତ୍ରୁ ଦେବତାମାନ ପ୍ରଦାନ କରିବେ, ତେଣୁ ତାଙ୍କୁ ଦିଅ ନା। ଏଇଭଳି ଭାବରେ ବହୁତ ଉପଦେଶ ଦେଲେ, କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ଏହି ଉପଦେଶକୁ ବଳି ମହାରାଜ ଗ୍ରହଣ କଲେ ନାହିଁ, ଗୁରୁଙ୍କୁ ସେ ତ୍ୟାଗ କରିଦେଲେ। ତେଣୁ ଗୁରୁଙ୍କୁ ଯେତେବେଳେ ତ୍ୟାଗ କରିଦେଲେ, ସେତେବେଳେ ଗୁରୁ ତାଙ୍କୁ ଅଭିଶାପ ଦେଲେ, କହିଲେ ତୁମେ ମୋତେ ଶିକ୍ଷା ଦେଉଛ, ମୋତେ ମୋର କଥା ମାନୁନାହଁ, ତାହେଲେ ତୁମେ ଅଚିରାତ ତୁମର ନର୍କ ଭ୍ରମଣ କର, ତୁମେ ଭ୍ରଂଶ ସେ ଶ୍ରିୟରୁ ତୁମର ଯେଉଁ ସମ୍ପତ୍ତି ରହିଛି ସେଥିରୁ ଭ୍ରଂଶ ହେଇଯାଅ, ନଷ୍ଟ ହେଇଯାଅ, ଏବଂ ତୁମେ ନର୍କକୁ ଗମନ କର। ଏଇଭଳି ଭାବରେ ଅଭିଶାପ ଦେଲେ ମଧ୍ୟ ବଳି ମହାରାଜ ସେଥିରେ ଭୟଭୀତ ହେଲେ ନାହିଁ, ତାଙ୍କର ବଚନକୁ ରକ୍ଷା କରିବା ପାଇଁ ଜଳରେ ଶଙ୍କର ଜଳ ନେଇ ପ୍ରତିଜ୍ଞା କରୁଛନ୍ତି। ତଥାପି ଶୁକ୍ରାଚାର୍ଯ୍ୟ ଭାବିଲେ, ତଥାପି ମୋର ଶିଷ୍ୟଟା ସେ ଶୁଣୁନାହିଁ, ତଥାପି ସେ କ'ଣ କଲେ ନା ଗୋଟେ ମାଛି ରୂପରେ ଆସି ସେ ଶଙ୍କର ମୁହଁରେ ରହିଗଲେ, ସେଠାରେ ମଧ୍ୟ ବାଧା ଦେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ କ'ଣ କଲେ, ଭଗବାନ ଗୋଟେ କୁଶରେ ତାକୁ ଫୋଡ଼ିଦେଲେ, ଶଙ୍କରେ ଫୋଡ଼ିଦେଲେ, ତେଣୁ ସେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଗଲା, ଗୋଟେ ଚକ୍ଷୁ ନଷ୍ଟ ହୋଇଗଲା। ତା ପୂର୍ବରୁ ତାଙ୍କର ଦୁଇ ଚକ୍ଷୁ ଠିକ୍ ଥିଲା, କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ଯଦିଓ ଏତେ ରହିଛି ଔଷଧ ଜାଣିଛନ୍ତି, ମୃତ୍ୟୁ ସଂଜୀବନ ମୃତ୍ୟୁ ଜୀବନ ମୃତ୍ୟୁ ବ୍ୟକ୍ତିକୁ ମଧ୍ୟ ସେ ଜୀବନ ଜୀବନ୍ତ ପ୍ରଦାନ ଜୀବନ ପ୍ରଦାନ କରିଦେଇପାରନ୍ତି। କିନ୍ତୁ ଭଗବାନଙ୍କ ଦ୍ୱାରା ଏ ଯେଉଁ ଦଣ୍ଡ ହୋଇଛି, ଚକ୍ଷୁ ଗୋଟେ ନଷ୍ଟ ହେଲା, ସେ ଚକ୍ଷୁକୁ ସେ ଠିକ୍ କରିପାରିଲେ ନାହିଁ। ଶୁକ୍ରାଚାର୍ଯ୍ୟ ବହୁତ ବୁଦ୍ଧିମାନ ବ୍ୟକ୍ତି, କବିନା କୃଷ୍ଣା କବି ଭଗବତ ଗୀତାରେ ଭଗବାନ କହିଛନ୍ତି। ତେଣୁ ଯାହା ହଉ, ଅନ୍ତିମରେ ବଳି ମହାରାଜ ପ୍ରତିଜ୍ଞା କଲେ ତିନି ପାଦ ଭୂମି ଦେବେ, ଏବଂ ତିନି ପାଦ ଭୂମି ଦେବା ପାଇଁ ଯେତେବେଳେ ସଂକଳ୍ପ କଲେ, ସେ ସମୟରେ ଭଗବାନ ବାମନ ଦେବ ତାଙ୍କର ତ୍ରିବିକ୍ରମ ରୂପ ଦେଖାଇଦେଲେ। ଗୋଟିଏ ପାଦରେ, ବାମ ପାଦରେ ସମସ୍ତ ଉଚ୍ଚତର ଲୋକ ସବୁ ରହିଥିଲା, ସବୁ ଲୋକକୁ ଗ୍ରହଣ କରିଦେଲେ, ଏବଂ ଆଉ ଗୋଟିଏ ପାଦରେ ତଳେ ଯେତେ ସବୁ ଲୋକ ଥିଲା ସବୁ ଲୋକକୁ ସେ ଗ୍ରହଣ କରିଦେଲେ। 14 ଭୁବନକୁ ଗ୍ରହଣ କରିଦେଲେ ଦୁଇ ପାଦରେ, ତୃତୀୟ ପାଦ ପାଇଁ ଭୂମି ନାହିଁ। ତେଣୁ ପଚାରିଲେ, ଆରେ ଅସୁର, ତୁ ତିନି ପାଦ ଭୂମି ଦେବା ପାଇଁ ପ୍ରତିଜ୍ଞା କଲୁ, କାହିଁ ତୃତୀୟ ପାଦ ପାଇଁ ଭୂମି କାହିଁ ମୋର କେଉଁଠି ଯାଇଛି, ତୁ ନର୍କକୁ ଯିବାକୁ ପଡ଼ିବ। ଏଇଭଳି ଭାବରେ କ୍ରୋଧ ପ୍ରକାଶ କରୁଛନ୍ତି ଭଗବାନ, କ୍ରୋଧ ପ୍ରକାଶ କରୁଛନ୍ତି। ତେଣୁ ବଳି ମହାରାଜ କହୁଛନ୍ତି ଯେ ପ୍ରଭୁ ବଚୋ ବେଳିକେନ୍ ଯଦି ସୁରବର୍ଯ୍ୟ ମାନ୍ୟତେ, ପ୍ରଭୁ ଆପଣ ଯେଉଁ ସୁନ୍ଦର ଭାବରେ ସତ୍ୟ କଥା କହିଲେ, ଛୋଟ ଛୋଟ ପାଦ ଦେଖିକି କହିଲେ ତିନି ପାଦ ଭୂମି ନେବେ ବୋଲି, ବଚ ବେଳିକେନ୍ ଆପଣ ବହୁତ ସୁନ୍ଦର ଭାବରେ କଥା କହିଲେ, ସୁରବର୍ଯ୍ୟ ଆପଣ ସୁରଶ୍ରେଷ୍ଠ, ଆପଣ ଯାହା କହିବେ ତାକୁ ସମସ୍ତେ ଗ୍ରହଣ କରିବେ, ମୁଁ ମଧ୍ୟ ଗ୍ରହଣ କରୁଛି। ଆପଣ ଛଳନାକାରୀ ନାହିଁ, ମୁଁ ଛଳନା, ମୁଁ ମିଥ୍ୟାବାଦୀ ହୋଇଗଲି, କିନ୍ତୁ ମୋର ନ ପ୍ରଲମ୍ବନ ମୋର କଥା କେବେ ମିଥ୍ୟା ହେବ ନାହିଁ, ମୁଁ ଆପଣଙ୍କୁ ତୃତୀୟ ପାଦ ପାଇଁ ଭୂମି ପ୍ରଦାନ କରିବି। ନା କେଉଁଠି ଭୂମି ଅଛି ଯେ ତୁ ପ୍ରଦାନ କରିବୁ, ନା ମୋର ମସ୍ତକୁ ପ୍ରଦାନ କରୁଛି। ଆପଣ କୁରୁ ଶୀର୍ଷ ପଦମ ନିଜ ଶୀର୍ଷ୍ଣୀ, ମୋର ଶୀର୍ଷରେ ମୋର ମଥରେ ଆପଣଙ୍କ ପଦକୁ ସ୍ଥାପନ କରନ୍ତୁ। ନା ଆପଣ, ଆରେ ବଳି, ମୋର ଗୋଟିଏ ଗୋଟିଏ ପାଦରେ ମୁଁ ଏତେ ବିରାଟ ବିରାଟ ସବୁ ନେଇଗଲି, ଇଲାକା ନେଇଗଲି, ଆଉ ତୋର ଛୋଟିଆ ମୁଣ୍ଡଟାରେ ମୁଁ କ'ଣ ମୋର ଗୋଟିଏ ପାଦ ଜାଗା ହବ? ନା ପ୍ରଭୁ, ଯେଉଁମାନେ ଧନୀମାନ ଧନୀ ବ୍ୟକ୍ତି, ତାଙ୍କର ଯେଉଁ ଧନ ରହିଛି ତାଙ୍କର ମସ୍ତକ ତା ଧନଠାରୁ ଆଉ ଦୁଇ ଗୁଣ ଅଧିକ। ତେଣୁ ଆପଣ ଦୁଇ ପାଦରେ ମୋର ଧନକୁ ଗ୍ରହଣ କରିଛନ୍ତି, ମୋର ତ୍ରିଲୋକକୁ ଗ୍ରହଣ କରିଛନ୍ତି, ତେଣୁ ମୋର ମସ୍ତକୁ ଗ୍ରହଣ କରିବା ପାଇଁ ଆପଣଙ୍କୁ ଚାରି ପାଦ ଦରକାର, ଛଅ ପାଦ ଦରକାର, ମୁଁ ତିନି ପାଦ କମି ଦେଉଛି, ଆଉ ଦୁଇ ପାଦ ବଢ଼ିଲା। ତେଣୁ ଭଗବାନ ସେଇଠି ହାରିଗଲେ। ଭକ୍ତ ଏବଂ ଭଗବାନ ଭିତରେ ଯେତେବେଳେ ଚାଲେ ଯୁଦ୍ଧ ଚାଲେ, ବା ଯୁଦ୍ଧ ବା ଯେକୌଣସି ଯୁଦ୍ଧ, ସେତେବେଳେ ଭକ୍ତ ଭଗବାନ ହାରିଯାଆନ୍ତି। ଭଗବତ ଗୀତା ଭାଗବତ ଦଶମ ସ୍କନ୍ଦ ଅଷ୍ଟାଦଶରେ ବର୍ଣ୍ଣନା କରାଯାଇଛି, ଉବାହ ଭଗବାନ କୃଷ୍ଣ ସୀତାମାନ ପରାଜିତ, ସୀତାଙ୍କ ପାଖରେ ପରାଜିତ ହୋଇଗଲେ ଭଗବାନ, ତେଣୁ ତାକୁ କାନ୍ଧରେ ବୋହିକରି ଚାଲିଲେ। ତେଣୁ ଏହିଭଳି ଭାବରେ ଇଏ କହୁଛନ୍ତି, ଯତ୍ ଉତ୍ତମ ଶ୍ଳୋକ ଭଗବାନ ମମେରିତଂ ବଚୌ ବେଳିକଂ ସୁରବର୍ଯ୍ୟ ମନ୍ୟତେ କରୋମି ରୁଦଂ ତନ୍ନ ଭବେତ୍ ପ୍ରଲମ୍ବନମ୍ ପଦମ ତୃତୀୟଂ କୁରୁ ଶିଶ୍ନିମେ ନିଜମ୍। ଆପଣ ତୃତୀୟ ପାଦ କ'ଣ, ଆଉ ଚାରି ପାଦ ବାହାର କରୁନାହାନ୍ତି, ମୋର ପଦ ମୋର ମଧ୍ୟରେ ଜାଗା ହେଇଯିବ, କାରଣ ଆପଣ ଦୁଇ ପାଦରେ ନେଇଛନ୍ତି ମୋର ଯେଉଁ ଧନକୁ, ତେଣୁ ମୋର ମସ୍ତକ ମୋର ଧନଠାରୁ ଦୁଇ ଗୁଣ ଅଧିକ, ତେଣୁ ଆପଣଙ୍କର ଚାରି ପାଦ ଦରକାର, ଆପଣ ତ ଆଉ ଗୋଟିଏ ପାଦ ନେବେ, ଆଉ ଦୁଇ ପାଦ ରହିଲାଣି ମୋର। ତେଣୁ ବଳି ମହାରାଜ ଯେତେବେଳେ ସବୁକିଛି ସମର୍ପଣ କରିଦେଲେ, ଭଗବାନ ତାଙ୍କର ଦ୍ୱାରପାଳ ହୋଇଗଲେ, ଏବଂ ବଳି ମହାରାଜ ଆଜି ମହାଜନରେ ପରିଣତ ହୋଇଗଲେ, ଗୁରୁଙ୍କୁ ତ୍ୟାଗ କରି ସେ ମହାଜନରେ ପରିଣତ ହୋଇଗଲେ। ସେହିଭଳି ଭାବରେ ଗୁରୁ ନ ଶସ୍ୟାତ ସ୍ୱଜନ ନ ଶସ୍ୟାତ, ଏ ବିଭୀଷଣ କଥା ଆସିଲା, ଇଏ ଭାବୁଥିଲେ ସ୍ୱଜନ ବୋଲି, ହିରଣ୍ୟକଶିପୁ ଦୁଇ ଜଣ ଭାବୁଥିଲେ ଆମେ ସ୍ୱଜନ ନିଜ ଜନ, କିନ୍ତୁ ରାବଣକୁ ସ୍ୱଜନ ବୋଲି ଭାବୁନଥିଲେ ବିଭୀଷଣ, କାହିଁକି ନା ଭଗବାନଙ୍କର ପତ୍ନୀକୁ ସେ ହରଣ କରିଛନ୍ତି ରାବଣ, ସେ କି ଭାଇ, ଭାଇକୁ ତ୍ୟାଗ କରିଦେଲେ। ଯେଉଁଭଳି ଭାବରେ ବଳି ମହାରାଜ ଗୁରୁକୁ ତ୍ୟାଗ କରିଦେଲେ, ବିଭୀଷଣ ସେହିଭଳି ଭାବରେ ଭାଇକୁ ତ୍ୟାଗ କରିଦେଲେ, ରାବଣକୁ ତ୍ୟାଗ କରିଦେଇକରି ଭଗବାନଙ୍କ ଶରଣରେ ଗଲେ। ତେଣୁ ରାବଣ ଯେଉଁ ବହୁତ ତପସ୍ୟା କରି ଦଶ ଶିରକୁ ଗୋଟିଏ ଗୋଟିଏ ଶିରକୁ ଆହୁତି ଦେଇକରି ଯେଉଁ ଲଙ୍କାକୁ ପ୍ରାପ୍ତ ହୋଇଥିଲେ, ବିଭୀଷଣ ସେଇ ମସ୍ତ ଗୋଟିଏ ମସ୍ତକୁ ନୁଆଁ ଦେଲେ ଭଗବାନ ପାଦପଦ୍ମରେ, ତେଣୁ ସେ ଲଙ୍କାର ରାଜା ହେଇଗଲେ।
ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ ଗଲ ରାଜନ। ଆହେ ନୀଳ ଶୈଳ,
ତେଣୁ ଇଏ ସ୍ୱଜନ ବିଭୀଷଣ ହେଉଛନ୍ତି ପ୍ରକୃତ ସ୍ୱଜନ। ରାବଣ ଅନ୍ତିମ ସମୟରେ ଚିନ୍ତା କରୁଥିଲା ପ୍ରକୃତରେ ମୋର ସ୍ଥାନ ଭାଇ ଯାହା କହିଥିଲା ଠିକ୍ କଥା ମୁଁ ଗ୍ରହଣ କଲି ନାହିଁ, ମୋତେ ମୃତ୍ୟୁବରଣ କରିବାକୁ ପଡ଼ିବ। ସେଇ ହିରଣ୍ୟକଶିପୁ ବର୍ତ୍ତମାନ ତ୍ରେତା ଯୁଗରେ ଆସିଲେ, ରାବଣ ବିଭୀଷଣ ହେଇକି ଆସିଲେ, ଦ୍ୱାପର ଯୁଗରେ ପୁଣି ଆସିବେ କ'ଣ ଦନ୍ତବକ୍ର ଏବଂ ଶିଶୁପାଳ ହେଇକି ଆସିବେ। ସେଇ ଭଗବାନ ଲୀଳାରେ ସାମିଲ ହେବେ, ଭଗବାନ ସବୁ ଯୁଦ୍ଧ କରୁଛନ୍ତି, ଭଗବାନଙ୍କ ଯୁଦ୍ଧ ପ୍ରଭୃତି ଶାନ୍ତ ହେଉନାହିଁ, ତେଣୁ ବୈକୁଣ୍ଠ ଲୋକରୁ ସେମାନେ ଆସୁଛନ୍ତି। ତେଣୁ ସେହିଭଳି ଭାବରେ ପିତାମହଶ୍ୟା ହିରଣ୍ୟକଶିପୁର ଅବସ୍ଥା, ସେ ହିରଣ୍ୟକଶିପୁର ଅବସ୍ଥା ସେଇଆ ହେଲା, ସେ ପୁତ୍ରପତି ଦୋହ କଲେ, ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ ଗ୍ରହଣ କଲେ ନାହିଁ। ପିତା କହିଲେ ମୁଁ ହେଉଛି ଈଶ୍ୱର, ତୁ ଆଉ କେଉଁ ଈଶ୍ୱରକୁ ଯାଉଛୁ ଗ୍ରହଣ କରୁଛୁ, ତ୍ରିଲୋକର ମୁଁ ହେଉଛି ଈଶ୍ୱର। ତେଣୁ ପ୍ରହ୍ଲାଦ କହିଲେ ନା, ହରି ହେଉଛନ୍ତି ଭଗବାନ ସବୁ, ସେ ଶ୍ରେଷ୍ଠ ଈଶ୍ୱର, ତାଙ୍କଠାରୁ ବଳ ପାଇ ତୁମେ ଏତେ ବଳିଆନ ହେଇଛ। ତେଣୁ ପିତାଙ୍କୁ ସେ ତ୍ୟାଗ କରିଦେଲେ, ପିତାଙ୍କୁ ତ୍ୟାଗ କରିଦେଲେ ହିରଣ୍ୟକଶିପୁ। ତେଣୁ ହିରଣ୍ୟକଶିପୁ ଯେତେବେଳେ ପୁତ୍ରକୁ ବଧ କରିବା ପାଇଁ ଚେଷ୍ଟା କଲେ, ଭଗବାନ ପୁଣି ଆସିଲେ, ନୃସିଂହଦେବ ରୂପରେ ଆସିଲେ, ହିରଣ୍ୟକଶିପୁ ବଧ କରିଛନ୍ତି। ବ୍ରହ୍ମାଙ୍କର ସମସ୍ତ ସତ୍ୟକୁ ରକ୍ଷା କରି ହିରଣ୍ୟକଶିପୁ ବଧ କରିଛନ୍ତି। ଯେଉଁ ଦୁଇ ଭାଇ ମିଶିକି ଚେଷ୍ଟା କରୁଥିଲେ ଉପଭୋଗ କରିବା ପାଇଁ, ବହୁତ ସମଗ୍ରରେ ସବୁକିଛି ଜୟ କରି, ସବୁକିଛି ଶତ୍ରୁକୁ ହତ୍ୟା କରି, ତାଙ୍କୁ ପରାସ୍ତ କରି ସବୁ ଜୟ କରିବେ ବୋଲି, ଅନ୍ତିମରେ ସେମାନେ ତାଙ୍କର ବିଜୟ ହେଲା ନାହିଁ, ତାଙ୍କର ପରାଜୟ ହେଲା। ପରାଭବସ୍ତାବତ୍ ଅବୋଧ ଜାତ ଯାବତ୍ ନ ଜିଜ୍ଞାସିତାତ୍ମ ତତ୍ତ୍ୱ, ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଋଷଭଦେବ କଥା କହୁଛନ୍ତି। ଯେତେ ଆମେ ଚେଷ୍ଟା କଲେ, ଯେତେ ଚେଷ୍ଟା କଲେ ମଧ୍ୟ ଆମର ସବୁବେଳେ ପରାଭବ ବା ପରାଜୟ ହେବ, ଯଦି ଆମେ ଆତ୍ମତତ୍ତ୍ୱକୁ ଜିଜ୍ଞାସା ନ କରିବା, ଆତ୍ମଜିଜ୍ଞାସା ନ କରିବା, ବ୍ରହ୍ମ ଜିଜ୍ଞାସା ନ କରିବା। ତେଣୁ ହିରଣ୍ୟକଶିପୁ ହିରଣ୍ୟାକ୍ଷ ବ୍ରହ୍ମ ଜିଜ୍ଞାସା ନ କରି ଏଇଭଳି ଭାବରେ ଚେଷ୍ଟା କରୁଥିଲେ ସମସ୍ତଙ୍କୁ ପରାଜୟ କରିବା ପାଇଁ, କିନ୍ତୁ ଅନ୍ତିମରେ ସେମାନଙ୍କର ହିଁ ପରାଜୟ ହେଲା। ତେଣୁ ସେହିଭଳି ଭାବରେ ପିତା ଜନନୀ ନ ସାତ, ସିଏ ମଧ୍ୟ ଜନନୀ ନୁହନ୍ତି, ଭରତ ମହାରାଜ ଭରତ ଭଗବାନ ରାମଚନ୍ଦ୍ରଙ୍କର ଭାଇ ଭରତ, ସିଏ ମଧ୍ୟ ତାଙ୍କର ମା କୈକେୟୀଙ୍କୁ ତ୍ୟାଗ କରିଦେଲେ। ମା ବର ମାଗିଲେ, ଦଶରଥ ଯେଉଁ ଚାହିଁଥିଲେ ବର ପ୍ରଦାନ କରିବା ପାଇଁ, ସାନ ରାଣୀ କୈକେୟୀ ବହୁତ ପ୍ରିୟ ରାଣୀ, ତାଙ୍କୁ ଦୁଇଟି ବର ଦେବା ପାଇଁ ଚାହୁଁଥିଲେ। ଅନ୍ତିମ ସମୟରେ ସେ କହିଲେ ଏଇ ଦୁଇଟି ମୋର ବର ଦରକାର, ଆସନ୍ତାକାଲି ରାଜା ହେଇଥାନ୍ତେ ରାମଚନ୍ଦ୍ର, ନା ରାମଚନ୍ଦ୍ର ବନକୁ ଯିବେ, ଆସନ୍ତାକାଲି ରାଜା କ'ଣ ହେବେ, ସେ ବନକୁ ଯିବେ, 14 ବର୍ଷ ଦିନେ ନୁହଁ କି ଦୁଇ ଦିନ ନୁହଁ, ବର୍ଷେ ନୁହଁ କି 2 ବର୍ଷ, 14 ବର୍ଷ ବଣକୁ ଯିବେ, ଆଉ ମୋର ପୁତ୍ର ରାଜା ହେବ ଆସନ୍ତାକାଲି। ତେଣୁ ଏହିଭଳି ଭାବରେ ଦୁଇଟି ବର ଯେଉଁ ପ୍ରଦାନ କରିଥିଲେ ଦଶରଥ ମହାରାଜ, ଆଜି ଯେତେବେଳେ ତା ପରଦିନ ରାଜା ହେଇଥାନ୍ତେ ରାମଚନ୍ଦ୍ର, ତା ପୂର୍ବଦିନ ରାତିରେ ସେ ଏଇ ବର ଦୁଇଟି ମାଗିଲେ। ତେଣୁ ଦଶରଥ କିଙ୍କର୍ତ୍ତବ୍ୟ ବିମୁଢ ହେଇଗଲେ, ତାଙ୍କ ସତ୍ୟକୁ ରକ୍ଷା କରିବା ପାଇଁ ଚାହୁଁନଥିଲେ ସେ, ବରଂ ମୁଁ ମିଥ୍ୟାବାଦୀ ହେଇଯାଏ, କିନ୍ତୁ ମୋର ପୁତ୍ର ରାମଚନ୍ଦ୍ର ରାଜା ହଉ, ରାମଚନ୍ଦ୍ର ବଣକୁ ନ ଯାଉ, ସେ ଚାହୁଁଥିଲେ। କିନ୍ତୁ ସତ୍ୟ ଭଗବାନ ଗର୍ଭାର୍ଥେ ତ୍ୟକ୍ତ ରାଜ୍ୟ, ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ରାମଚନ୍ଦ୍ର ଗର୍ଭ ତାଙ୍କ ପିତାଙ୍କର ତାଙ୍କ ସତ୍ୟକୁ ରକ୍ଷା କରିବା ପାଇଁ ସେ ତ୍ୟାଗ କରିଦେଲେ, ରାଜା ରାଜ୍ୟ ତ୍ୟାଗ କରିଦେଲେ। ଗର୍ଭାର୍ଥେ ତ୍ୟକ୍ତ ରାଜ୍ୟ ବେଚରତ ଅନୁବନମ, 14 ବର୍ଷ ବଣକୁ ଗଲେ, ବହୁତ ଆନନ୍ଦରେ ଗଲେ, ବେଚରତ ଅନୁବନମ ପଦ୍ମ ପଦ୍ମ୍ୟାମ ସ୍ତ୍ରିୟାୟାମ ପ୍ରିୟାୟାମ ପ୍ରିୟା ସୀତାଦେବୀଙ୍କ ସହିତ ଗଲେ, ଏତେ ତାଙ୍କର ପାଦ କୋମଳ ପଦ୍ମପାଦ, ପାଣି ସ୍ପର୍ଶା କ୍ଷମାଭ୍ୟାମ, ସୀତାଦେବୀଙ୍କର ପାଦରେ ତାଙ୍କର ହାତ ଦେଉଛନ୍ତି, ସୀତାଦେବୀ ତାଙ୍କର ଭଗବାନ ରାମଚନ୍ଦ୍ର ପାଦରେ ହାତ ଦେଉଛନ୍ତି, ସେତେବେଳେ ତାଙ୍କୁ କଷ୍ଟ ଲାଗୁଛି, ଅକ୍ଷମ ଲାଗୁଛି, ସହି ପାରୁନାହାନ୍ତି ସୀତାଦେବୀଙ୍କର କୋମଳ ହସ୍ତର ସ୍ପର୍ଶକୁ, ଏଭଳି ଭଗବାନଙ୍କର କୋମଳ ପାଦ ପଦ୍ମ। ଏବଂ ମୃଜିତପଥର ଯେଉଁ ହରିନ୍ଦ୍ରାଣୁଜାଭ୍ୟାମ ତାଙ୍କର ଯେଉଁ ଅନୁଜାଭ୍ୟାମ ଲକ୍ଷ୍ମଣ ଏବଂ ହନୁମାନ ଇତ୍ୟାଦି ଏମାନେ ଯେଉଁ ତାଙ୍କର ସେବା କରୁଛନ୍ତି ଏହିଭଳି ଭାବରେ ସେବା କରିକରି ସେ ପତକ ପ୍ରାନ୍ତ ମେଟଉଛନ୍ତି ଗର୍ଭାତ୍ୟକ୍ତ ରାଜ୍ୟ ଗଚର ଧନମନମ ପଦ୍ମପଦ୍ୟାମ ପ୍ରିୟାୟାମ ପାଣି ସ୍ମର୍ଶାକ୍ଷମାଭ୍ୟାମ ମୃଜିତପଥର ଯେଉଁ ହରିନ୍ଦ୍ରାଣୁଜାଭ୍ୟାମ ବୈରୂପ୍ୟା ଶୁଭ୍ରଙ୍କା ତେଣୁ ଶୁଭ୍ରଙ୍କାକୁ ବିରୂପ କରିଦେଇଛନ୍ତି ବୈରୂପ୍ୟା ଶୁଭ୍ରଙ୍କା ପ୍ରିୟ ବୀର ରୁଷା ଆରୋପିତ ଭୂମି ଜୁମ୍ଭା ତେଣୁ ଯେତେବେଳେ ରାବଣ ସେ ସୀତାଙ୍କୁ ନେଇଗଲେ ହରଣ କରି ସେତେବେଳେ ପ୍ରିୟ ବୀର ରୁଷା ପ୍ରିୟ ମାନେ ପତ୍ନୀଙ୍କର ବିରହରେ ଆତୁର ହେଇକି ସେ କ୍ରନ୍ଦନ କରୁଛନ୍ତି ଏବଂ ଯେତେବେଳେ ସମୁଦ୍ର ପାଖରେ ଯାଇ ପହଞ୍ଚନ୍ତି ସମୁଦ୍ରକୁ ମାଗୁଛନ୍ତି ରାସ୍ତା ମାଗୁଛନ୍ତି ସମୁଦ୍ର ଶୁଣୁ ନାହିଁ ତେଣୁ ତ୍ରସ୍ତାବ୍ଧିପଦ ସେତୁ ଭଗବାନ କ୍ରୋଧ ପ୍ରକାଶ କରିଛନ୍ତି ଯେଉଁ କ୍ରୋଧରେ ତ୍ରସ୍ତାବ୍ଧି ଅବ୍ଧି ସମୁଦ୍ର ଭୟ କରିଗଲେ ତେଣୁ ସେ ଶରଣ ମାଗିଲେ ଏବଂ ତାଙ୍କୁ ରାସ୍ତା ପ୍ରଦାନ କଲେ ଗୋଟେ ସେତୁ ନିର୍ମାଣ ହେଲା ସେତୁବନ୍ଧ ନିର୍ମାଣ ହେଲା 100 ଯୋଜନ 10 ଯୋଜନ ବିସ୍ତାର ଏବଂ 100 ଯୋଜନ 10 ଯୋଜନ ପ୍ରସ୍ଥ ଏବଂ ଲମ୍ବ 100 ଯୋଜନର ସେତୁ ତିଆରି ହେଲା ଏବଂ ତ୍ରସ୍ତାବ୍ଧିପଦ ସେତୁ ଖଳଦେବ ଦହନ ରାବଣକୁ ଭଗବାନ ଦହନ କଲେ ଖଳଦେବ ତା'ର ବଂଶ ସହିତ ତାକୁ ନାଶ କଲେ କୋଶଳେନ୍ଦ୍ର ସେହି ଭଗବାନ କୋଶଳେନ୍ଦ୍ର ବଦାନ ଆମକୁ ରକ୍ଷା କରନ୍ତୁ ଏଇଭଳିଆ ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି ଭଗବାନ ରାମଚନ୍ଦ୍ରଙ୍କୁ ତେଣୁ ଏହିଭଳି ଭାବରେ ଭରତ ମହାରାଜ ତାଙ୍କ ମାଆଙ୍କୁ ତ୍ୟାଗ କରିଦେଲେ କୈକେୟୀଙ୍କୁ ତ୍ୟାଗ କରିଦେଲେ ପିତା ନ ଶସ୍ୟା ଜନନୀ ନ ଶସ୍ୟା ଦୈବଂ ନ ଶସ୍ୟା ସେ କି ଦେବତା ଖଟରଙ୍ଗ ମହାରାଜ ଭାଗବତର ଆରମ୍ଭରେ ହିଁତା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ତୁମର ତ 7 ଦିନ ଆୟୁଷ ଅଛି ଜଣେ ରାଜା ଥିଲେ ଖଟରଙ୍ଗ ନାମ ରାଜସେ ଜ୍ଞାନତା ଇଏତାମ ଆୟୁଷ ମୁହୂର୍ତ୍ତ ସର୍ବମୃତ୍ୟୁର୍ଯ୍ୟ ଗତବାନ ଅଭେ ହରି ପରୀକ୍ଷିତ ମହାରାଜଙ୍କର ଯେଉଁ ଦୁର୍ଦ୍ଦଶା ଦେଖି ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ପ୍ରଭୁ କେମିତି ଆମେ ସିଦ୍ଧି ପ୍ରାପ୍ତ ହେବା ଅଥ ପୃଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ ଇହ ଯତ୍ କାର୍ଯ୍ୟ ମାଣସ ସର୍ବଥା ଏହିଭଳି ଭାବରେ ପରୀକ୍ଷିତ ମହାରାଜଙ୍କର ଅବସ୍ଥା ଦେଖି 7 ଦିନରେ ତାଙ୍କୁ ମୃତ୍ୟୁବରଣ କରିବେ ତାଙ୍କର ପ୍ରଶ୍ନ ଶୁଣି ପରେ ସୁଖଦେବ ଗୋସ୍ୱାମୀ ଏଭଳି ଅଭିଭୂତ ହୋଇଗଲେ ଭଗବାନ କଥା କହିବା ପାଇଁ ମଧ୍ୟ ଭଗବାନଙ୍କୁ ମଙ୍ଗଳାଚରଣ କରିନାହାନ୍ତି ଭଗବାନ ପ୍ରାର୍ଥନା କରିନାହାନ୍ତି ତେଣୁ ସେ କହୁଛନ୍ତି ପରୀକ୍ଷିତ କାହିଁକି ଚିନ୍ତା କରୁଛ ଜଣେ ରାଜା ଥିଲେ ଖଟୁଆଙ୍ଗ ଖଟୁଆଙ୍ଗ ନାମ ରାଜସେ ଜ୍ଞାନତ ଇଏତାମ ଆୟୁଷ ଯେତେବେଳେ ଜାଣିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି ମୁହୂର୍ତ୍ତ ସର୍ବମୃତ୍ୟୁର୍ଯ୍ୟ ଦେବତାମାନଙ୍କୁ ସେ ତ୍ୟାଗ କରିଦେଲେ ମୁହୂର୍ତ୍ତ ସର୍ବମୃତ୍ୟୁର୍ଯ୍ୟ ଗତବାନ ଅଭୟ ହରି ଭଗବାନଙ୍କ ଶରଣରେ ଗଲେ ଖଟୁଆଙ୍ଗ ରାଜା ଯେତେବେଳେ ଦେବତାମାନଙ୍କ ସହିତ ମିଶି ଅସୁରମାନ ସହ ଯୁଦ୍ଧ କରୁଥିଲେ ଅନ୍ତିମରେ ଅସୁରମାନେ ପରାସ୍ତ ହେଲା ପରେ ଖଟୁଆଙ୍ଗ ମହାରାଜ ଦେବତାମାନଙ୍କୁ କହିଲେ ହେ ମହାରାଜ ଆପଣ ଆମକୁ ବହୁତ ସେବା କଲେ ତେଣୁ ଆପଣଙ୍କୁ ଆମେ କିଛି ବର ପ୍ରଦାନ କରିବା ପାଇଁ ଚାହୁଁଛୁ ଆପଣ କିଛି ଆମଠାରୁ ବର ଗ୍ରହଣ କରନ୍ତୁ ନା ମୋତେ କି ବର ଆପଣ ଦେଇପାରିବେ ଅମୃତତ୍ୱ ପ୍ରଦାନ କରିପାରିବେ ନା ନା ଅମୃତତ୍ୱ ଆମେ ଦେଇପାରିବୁ ନା ତାହେଲେ ମୋର କେତେ ବର୍ଷ ଅଛି କୁହନ୍ତୁ ଆୟୁଷ ଆୟୁଷ ତ ଆପଣ ବଢ଼େଇ ପାରିବେ ନାହିଁ ଆୟୁଷ କେତେ ବର୍ଷ ଅଛନ୍ତି ଅଛି ତାପରେ ମୁଁ ଚିନ୍ତା କରିବି କ'ଣ ବର ମାଗିବି ନା ଆପଣଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି ଗୋଟିଏ ମୁହୂର୍ତ୍ତ ଆୟୁଷରେ କ'ଣ କରିବି ମୋତେ ଗୋଟେ ଏଭଳି ଦ୍ରୁତଗାମୀ ଯାନ ଦିଅ ଯେଉଁ ଯାନ ସାହାଯ୍ୟରେ ମୁଁ ଦେବଲୋକରୁ ବର୍ତ୍ତମାନ ଅଯୋଧ୍ୟା ଲୋକକୁ ଯିବି ପୃଥିବୀ ପୃଷ୍ଠକୁ ଆସିବି ଏବଂ ସେ ଯାନରେ ବସି ଦ୍ରୁତଗାମୀ ଯାନରେ ବସି ଅଯୋଧ୍ୟା ପୃଷ୍ଠକୁ ଆସି ଭଗବାନଙ୍କ ସ୍ମରଣ କରି ଭଗବାନ ରାମଚନ୍ଦ୍ରଙ୍କ ହରେ କୃଷ୍ଣ କୃଷ୍ଣ ହରେ 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 ରାମ 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 ଭଗବାନଙ୍କୁ ଧ୍ୟାନ କରି ଭଗବତ ଧାମକୁ ଚାଲିଲେ ଗୋଟିଏ ମୁହୂର୍ତ୍ତରେ ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷି ଖଟୁଆଙ୍ଗ ନାମ ରାଜସେ ଜ୍ଞାନତ ଏତାମ ଆୟୁଷ ମୁହୂର୍ତ୍ତ ସର୍ବମୃତ ସୂର୍ଯ୍ୟ ଗତବାନ ଅଭୟ ହରି ତବାପି ଦେହି କୌରଭ୍ୟ ସପ୍ତାହ ଜୀବିତାବଧି ଏ କୌରଭ୍ୟ ଏ ଗୁରୁକୁଳର ଶ୍ରେଷ୍ଠ ବଂଶଜ ପରୀକ୍ଷି ତୁମର ତ ଗୋଟିଏ ସପ୍ତାହ ଅଛି କାହିଁକି ଚିନ୍ତା କରୁଛ ତବାପି ଦେହି କୌରଭ୍ୟ ସପ୍ତାହ ଜୀବିତାବଧି ଉପକାରିବା ତତ୍ ସର୍ବଂ ତାବତ୍ ଯତ୍ ସାମ୍ପ୍ରାୟିକମ୍ ଏଇ ତ ମୁଁ ତୁମକୁ ବତେଇଦେବି 7 ଦିନ ଭିତରେ କ'ଣ କରିବାକୁ ପଡ଼ିବ ତୁମେ ମୃତ୍ୟୁକୁ ପାର ହୋଇଯିବ ଚିନ୍ତା କରିବାର ନାହିଁ କିଛି ତେଣୁ ଏହିଭଳି ଭାବରେ ଖଟୁଆଙ୍ଗ ମହାରାଜ ଦେବତାମାନଙ୍କୁ ତ୍ୟାଗ କରିଥିଲେ ଦୈବ ନ ତ ସ୍ୟାନ୍ ନ ପ୍ରତିଶୋଷ ସ୍ୟାନ୍ ଯଜ୍ଞପତ୍ନୀ ବିଷୟରେ ବର୍ଣ୍ଣନା କରାଯାଇଛି। ଯଜ୍ଞପତ୍ନୀ ମାନେ ଭଗବାନ ତାଙ୍କ ସାଙ୍ଗ ବାଳକମାନଙ୍କୁ ପଠାଉଛନ୍ତି ଖାଦ୍ୟ କିଛି ଗ୍ରହଣ କରିବା ପାଇଁ ଯଜ୍ଞ ଯାଜ୍ଞିକ ପତ୍ନୀମାନଙ୍କ ପାଖରୁ ମଥୁରାରୁ। ପ୍ରଥମେ ଯାଜ୍ଞିକ ବ୍ରାହ୍ମଣମାନଙ୍କୁ ବି ଯାଇଛନ୍ତି, କିନ୍ତୁ ଯାଜ୍ଞିକ ବ୍ରାହ୍ମଣମାନେ କିଛି ଶୁଣିନାହାନ୍ତି, ସ୍ୱର୍ଗକୁ ଯିବା ପାଇଁ ବ୍ୟସ୍ତ। ଆଉ ଏଠି କ'ଣ ସବୁ ଅନ୍ୟମାନଙ୍କୁ କ'ଣ ଦାନ ଇତ୍ୟାଦି କରିବେ, ବର୍ତ୍ତମାନ ଫାଷ୍ଟ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରାଯିବ। ତେଣୁ ସେ ଶୁଣିଲେ ନାହିଁ ଭଗବାନ, ଯଦିଓ ତାଙ୍କର ସାଙ୍ଗ ବାଳକମାନେ କହିଲେ ଭଗବାନ ଏଠି ଅଛନ୍ତି, ସେ ତାଙ୍କୁ କ୍ଷୁଧା ହେଉଛି, ତାଙ୍କୁ କିଛି ଖାଦ୍ୟ ଦରକାର, ଆମେ ଆସୁ କିଛି ଖାଦ୍ୟ ନେବା ପାଇଁ। କିନ୍ତୁ ଯାଜ୍ଞିକ ବ୍ରାହ୍ମଣମାନେ ଶୁଣିଲେ ନାହିଁ, ଏତେ ସ୍ୱର୍ଗ ଯିବା ପାଇଁ ଏତେ ଆତୁର ରହିଥିଲେ, ସ୍ୱର୍ଗଲୋକ ପ୍ରାପ୍ତ ହେବା ପାଇଁ ଏତେ ଆତୁର ରହିଥିଲେ, ଯଜ୍ଞ କରିବା ପାଇଁ ଏତେ ଆତୁର ରହିଥିଲେ, ଶୁଣିଲେ ନାହିଁ କିଛି କଥା। ତେଣୁ ସେମାନେ ଯେତେବେଳେ ଫେରି ଆସୁଛନ୍ତି ନିରାଶ ହୋଇ, ଭଗବାନ ପୁଣି ତାଙ୍କୁ ପଠାଇଲେ, ଯାଅ ତାଙ୍କର ପତ୍ନୀମାନଙ୍କ ପାଖକୁ। ତେଣୁ ସେମାନେ ଯେତେବେଳେ ଆସିଛନ୍ତି, ତାଙ୍କର ପତ୍ନୀମାନେ ଯେତେବେଳେ ଜାଣିଲେ ସେହି ଭଗବାନ ତାଙ୍କ ପାଖକୁ ଆସିଛନ୍ତି, ଯାହାଙ୍କ ବିଷୟରେ ଶୁଣିକରି ସେ ଭକ୍ତ ହୋଇଯାଇଛନ୍ତି। ବ୍ରଜବାସୀମାନଙ୍କର ଗୋପୀମାନଙ୍କ ସ୍ୱର ଯେଉଁ ଆସନ୍ତି ସେମାନେ ଦହି ଲହୁଣୀ ଇତ୍ୟାଦି ବିକ୍ରି କରିବା ପାଇଁ, ତାଙ୍କଠୁ ତାଙ୍କ ଭଗବାନଙ୍କର ଲୀଳା ଶ୍ରବଣ କରି ସେମାନେ ଭକ୍ତ ହୋଇଯାଇଛନ୍ତି। ସେ ଭଗବାନ ଯେତେବେଳେ ଆସି ବହୁତ ନିକଟରେ ଅଛନ୍ତି, ତେଣୁ ସେମାନେ ସମସ୍ତ ଯେଉଁ ଖାଦ୍ୟ ପଦାର୍ଥ ରୋଷେଇ ହୋଇଥିଲା ଏଇ ଯଜ୍ଞରେ ପ୍ରଦାନ କରିବା ପାଇଁ, ଦେବଯଜ୍ଞ ପ୍ରଦାନ କରିବା ପାଇଁ ସେସବୁ ଖାଦ୍ୟ ପଦାର୍ଥ ଧରି ଚାଲିଲେ। ତାଙ୍କର ପତିମାନେ ଯେତେ ନିବାରଣ କଲେ ମଧ୍ୟ ସେ ଶୁଣିଲେ ନାହିଁ, ନ ପ୍ରତିଶତ ସ୍ୟାମ୍, ସେ ପତିଙ୍କୁ ତ୍ୟାଗ କରିଦେଲେ, ଯାଜ୍ଞିକ ପତ୍ନୀମାନେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିଦେଲେ। ଏବଂ ଅନ୍ତିମରେ ଯେତେବେଳେ ଆସୁଛନ୍ତି ସେମାନେ ଯାଜ୍ଞିକ ପତ୍ନୀମାନେ ଭଗବାନ ପାଖରେ ପହଞ୍ଚୁଛନ୍ତି, ସବୁ ଖାଦ୍ୟ ପ୍ରଦାନ କରୁଛନ୍ତି, ଭଗବାନ ସେ ଖାଦ୍ୟକୁ ଗ୍ରହଣ କରି ତାଙ୍କୁ କହିଲେ ଫେରିଯିବା ପାଇଁ। କିନ୍ତୁ ଯାଜ୍ଞିକ ପତ୍ନୀମାନେ କହୁଛନ୍ତି, ପ୍ରଭୁ ଆମେ ଆପଣଙ୍କ ପାଖକୁ ଆସିଛୁ ମାନେ ଆଉ ଫେରିବା ପାଇଁ ଆସିନୁ, ଯଦି ଗତବାନ ଅନିବର୍ତ୍ତନ୍ତେ ତଦ୍ଧାମ ପରମ ମମ, ଯାହାଙ୍କ ପାଖକୁ ଗଲେ ଯେଉଁ ଧାମକୁ ଗଲେ ଆଉ ଜଣେ ଫେରନ୍ତି ନାହିଁ, ସିଏ ହେଉଛି ଆପଣ କହିଛନ୍ତି ସିଏ ହେଉଛି ଆପଣଙ୍କ ଧାମ, ତେଣୁ ମୁଁ ଏଇ ଆମେ ଏଇଠି ରହିବୁ, ଆପଣଙ୍କର ସେବାରେ ରହିବୁ, ରଖି ରହିବୁ। ତେଣୁ ଭଗବାନ ତାଙ୍କୁ କହିଲେ ନା ନା, ତୁମେ ବର୍ତ୍ତମାନ ତୁମର ସ୍ୱାମୀମାନେ ଯଜ୍ଞ କରିବା ପାଇଁ ବସିଛନ୍ତି, ତୁମେ ତାଙ୍କୁ ନଗଲେ ସେମାନେ ଯଜ୍ଞ କରିପାରିବେ ନାହିଁ, ତାଙ୍କର ଅଧୁରା ରହିଯିବ ନା। ସେ ଆମକୁ ନିବାରଣ କରିଥିଲେ, ଆମେ ତାଙ୍କୁ ନିବାରଣ ସତ୍ତ୍ୱେ ଆମେ ଆସିଛୁ, ଆମେ ତାକୁ ତ୍ୟାଗ କରିଦେଇଛୁ ନା ନା, ବର୍ତ୍ତମାନ ସେ ତୁମକୁ ଗ୍ରହଣ କରିବେ, କିଛି ଚିନ୍ତା ନାହିଁ, ସେ ତୁମକୁ ଗ୍ରହଣ କରିବେ। ତେଣୁ ଯେତେବେଳେ ତାଙ୍କର ପତ୍ନୀମାନେ ଯାଇ ଫେରିଛନ୍ତି, ତାଙ୍କର ସ୍ୱାମୀମାନେ ଦେଖି ତାଙ୍କର ଭାବ ବଦଳି ଯାଇଛି, ଯେତେବେଳେ ବିଧୁ ବିରୋଧ କରୁଥିଲେ ତାଙ୍କ ପତ୍ନୀମାନଙ୍କୁ, ବର୍ତ୍ତମାନ ସେ ନିଜକୁ ଧିକ୍କାର କରୁଛନ୍ତି, ଧିକ୍ ଜନ୍ମ ଧିକ୍ କୂଳ ଧିକ୍ ଦାକ୍ଷ ସବୁ ଧିକ ଆମର ସବୁକିଛି ଧିକ୍ ବୋଲି ସେ କହିଛନ୍ତି। ଆମର ପତ୍ନୀମାନେ କୌଣସି ପାଠଶାଠ ପଢ଼ିନାହାନ୍ତି, କୌଣସି ତାଙ୍କର ବ୍ରାହ୍ମଣ ଦୀକ୍ଷା ନାହିଁ, କିଛି ନାହିଁ, କିନ୍ତୁ ତଥାପି ସେମାନେ ଭଗବାନ ଜାଣିପାରିଲେ, ଆମେ ଏତେ ତ୍ରିବିଦ୍ୟା ତିନି ବେଦ ଜାଣିକରି ମଧ୍ୟ ଭଗବାନଙ୍କୁ ଜାଣିପାରିଲୁ ନାହିଁ, ଭଗବାନଙ୍କର କ'ଣ ଖାଦ୍ୟ ଦରକାର, ଭଗବାନ ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି, ସେ କିଛି ବିଶ୍ୱମ୍ଭର ସେ ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି, ତାଙ୍କର କ'ଣ ଖାଦ୍ୟ ଦରକାର, କିନ୍ତୁ ତଥାପି ଆମକୁ କୃପା କରିବା ପାଇଁ ସେ ଆସିଥିଲେ, ତାଙ୍କର ସାଙ୍ଗ ବାଳକମାନଙ୍କୁ ପ୍ରେରଣ କରିଥିଲେ, ଆମେ ତାଙ୍କ କଥା ଶୁଣିଲୁ ନାହିଁ, ଆମକୁ ଧିକ୍ ଏଇଭଳି ଭାବରେ ସେ ନିଜକୁ ଧିକ୍କାର କରିଛନ୍ତି, ତାଙ୍କର ପତ୍ନୀମାନଙ୍କୁ ବହୁତ ଆଦର କରିଛନ୍ତି। ତେଣୁ ସେହିଭଳି ଭାବରେ ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଦୈବ ନ ସତ୍ସାତ୍, ନ ପତି ସତ୍ସାତ୍, ଜନ ମୋଚେତ୍ ସମ୍ପ୍ରେତ ମୃତ୍ୟୁ, ଋଷଭଦେବ ଭାଗବତ ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ଏହି କଥାଟି କହିଛନ୍ତି ତାଙ୍କର ଶହେ ପୁତ୍ରଙ୍କୁ। ତେଣୁ ହିରଣ୍ୟକଶିପୁ ଯେଉଁ ବଡ଼ ଭାଇକୁ ସେବା କରିବା ପାଇଁ, ତାଙ୍କୁ କ୍ଷତି କରିବା ପାଇଁ ହିରଣ୍ୟକ ଯେଉଁ ପ୍ରକାର ଚେଷ୍ଟା କରୁଥିଲେ, କିନ୍ତୁ ଆ ଦ୍ୱାରା ପ୍ରକୃତରେ ତାଙ୍କର ଉପକାର ହୋଇପାରୁନଥିଲା। ଯାହା ହେଉ, ଭଗବାନଙ୍କର ଏ ଲୀଳା ସବୁ ରହିବ। ହିରଣ୍ୟାକ୍ଷ ଅନୁଜସ୍ତସ୍ୟ ପ୍ରିୟ ପ୍ରୀତିକୃତ ଅନ୍ମହଂ ଗଦାପାଣି ଦିବ ଯାହାତୁ, ଗଦାପାଣି ହାତରେ ଗଦା ଧାରଣ କରିକିରି ଦିବଂ ଯାହାତୁ ଦେବଲୋକକୁ ଯାଉଥିଲେ, ଦିବଂ ଯାହାତୁ ଯୁଜୁତ୍ସୁ ମୃଗେନ ରଣମ, ରଣ କରୁଥିଲେ, ଯୁଦ୍ଧ କରିବା ପାଇଁ ଖୋଜୁଥିଲେ, ଯୁଜୁତ୍ସୁ ଏତେ ଶକ୍ତିଶାଳୀ ହୋଇଯାଇଥିଲେ, ଏତେ ଶକ୍ତି ସେ ପ୍ରାପ୍ତ ହୋଇଥିଲେ, ତାଙ୍କର ଉପଯୁକ୍ତ ଯୋଦ୍ଧା କେହି ମିଳୁନଥିଲେ, ଦେବଲୋକକୁ ଗଲେ ମଧ୍ୟ ଦେବତାମାନେ ଭୟ କରୁଥିଲେ, ତାପରେ ପୁଣି ବରୁଣ ଲୋକକୁ ଆସିବେ, ଜଳକୁ ଆସି ଜଳ ବରୁଣ ପାଖକୁ ଯିବେ, ବରୁଣଙ୍କର ରାଜଧାନୀ ରହିଛି, ତେଣୁ ସେଠିକି ଯେତେବେଳେ ଯିଏ ବରୁଣ ମଧ୍ୟ କହିବେ ମୋର ଶକ୍ତି ନାହିଁ ତୁମ ସହିତ ଯୁଦ୍ଧ କରିବା ପାଇଁ, ଏସବୁ ପରେ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ଅନ୍ତିମରେ ହିରଣ୍ୟାକ୍ଷ ତାଙ୍କର ଯେ ପ୍ରତି ପ୍ରକୃତ ଯୋଦ୍ଧା, ତାଙ୍କ ପ୍ରତି ଯୋଦ୍ଧା ସେ ଭଗବାନ ଆସିବେ, ଶୁକର ରୂପରେ ଆସିବେ, ଶୁକରଦେବ ଭଗବାନ ଆମର ଜୟଦେବ ଗୋସ୍ୱାମୀ ତାଙ୍କର ସ୍ତୁତି କରିଛନ୍ତି, ଶୁକଦେବ ଗୋସ୍ୱାମୀଙ୍କର ଶୁକରଦେବଙ୍କର ସ୍ତୁତି କରିଛନ୍ତି। ତେଣୁ ଏଇଭଳି ଭାବରେ ହିରଣ୍ୟାକ୍ଷ ତାଙ୍କର ପ୍ରତି ପ୍ରକୃତ ଯୋଦ୍ଧାକୁ ଦେଖିବେ, ପ୍ରସାଦ ଯେତେବେଳେ ଭଗବାନ ଉଦ୍ଧାର କରିଥିବେ ପୃଥିବୀକୁ, ସେ ସେମାନେ ତାଙ୍କୁ ଭେଟିବେ ଏବଂ ତାଙ୍କୁ ବହୁତ ପ୍ରକାର ଅପମାନସୂଚ କଥା କହିବେ। କିନ୍ତୁ ଭଗବାନ କିଛି ନ ଶୁଣି ପ୍ରଥମେ ପୃଥିବୀକୁ ତାର ପକ୍ଷରେ ସ୍ଥାପନ କରିବେ, ତାପରେ ହିରଣ୍ୟାକ୍ଷ ସହିତ ଯୁଦ୍ଧ ହେବ, ଡିସିମ ଡିସିମ ଯୁଦ୍ଧ ହେବ ସେ ସମୟରେ ଏଗୁଣିଶ ବର୍ଣ୍ଣନା କରାଯିବ, ଏସବୁ ଲୀଳା ଚାଲିବ। ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଗୋ ପ୍ରମାନନ୍ଦେ, ଜୟ ଶ୍ରୀ ଗୋପାଳ।